वासुदेवाय ॐ नमो भगवते वासुदेवाय ॐ नमो भगवते वासुदेवाय श्रीमद्भागवतम्
ఉచ్చంకళేవరం శ్రీ నారద ముని దృష్టి మహారాజుకు ఐడియల్ ఫ్యామిలీ లైఫ్ ఆదర్శ పారివారిక జీవన బా గృహస్థ జీవన సంబంధరే కథా కొంటుంది గభీర భావే చింతా కలి జణ ఏ కథా బుజిపారివ పురుష తార పత్నీ సర్వప్రతి యొక్క ఆసక్తి అచ్చి తాకు త్యాగ కరివ କାରଣ ଏ ଶରୀର ପରିଣାମରେ ଅବିଷ୍ଠା ଭସ୍ମ କୃମି ଏଥିରେ ପରିଣତ କରିହେବ ହ୍ୱାଟ୍ ଇଜ୍ ଦି ଭାଲ୍ୟୁ ଅଫ୍ ଦିସ୍ ଇନ୍ ସିକ୍ ଆଣ୍ଡ ବଡ୍ ତୁଚ୍ଛ କଳେବରର କ'ଣ ମୂଲ୍ୟ ହେଉଛି ହାଉ ମଚ୍ ଗ୍ରେଟର୍ ଇଜ୍ ଦି ସୁପ୍ରିମ୍ ବିଙ୍ଗ୍ ଇଜ୍ ହେଲ୍ପର୍ ଭେଡ଼ିଂ ଲାଇକ୍ ସ୍କାଏ ଆକାଶ ପରିସର ବ୍ୟାପକ ସେ ପରମେଶ୍ୱର ପରମାତ୍ମା ସେ କେଡ଼େ ମହାନ୍ ତାହା ଭାବିବା ଉଚିତ ତା ଶ୍ଳୋକର ଅର୍ଥ ପର୍ବଟ ବାଇ ଶ୍ରୀ ପ୍ରଭୁପାଦ ନାଥ ମୁନି ଏ ସପ୍ତମ ସ୍କନ୍ଦରେ ଚତୁର୍ଦ୍ଦଶ ଅଧ୍ୟାୟରେ ଗୃହସ୍ଥ ଆଦର୍ଶ ଗୃହସ୍ଥ ଜୀବନ ସମ୍ବନ୍ଧରେ ଯେଉଁ କଥା କହୁଛନ୍ତି ବହୁ କଥା କହିଲେଣି ପୂର୍ବରୁ ପରେ ଆହୁରି ବହୁ କଥା କହିବେ ବର୍ତ୍ତମାନ ଏ ଶ୍ଳୋକରେ ସେ କହୁଛନ୍ତି ଯେ ଶରୀର ପ୍ରତି ଆସକ୍ତି କଥା ପୁରୁଷର ସ୍ତ୍ରୀର ଶରୀର ପ୍ରତି ଆସକ୍ତି ବା ସ୍ତ୍ରୀର ପୁରୁଷର ପ୍ରତି ଆସକ୍ତି ଅଛି କିନ୍ତୁ ସେ ଶରୀର ଶେଷ ପରିଣତିଟା କି ଯାହା କୁହାଯାଉଛି ଯେ କୃମି ବିଡ୍ ଭସ୍ମ ନିଷ୍ଠାନ୍ତ ଶେଷ ପରିଣତି ହେଉଛି ଏଇଟା କୃମି ନିଷ୍ଠା ଭସ୍ମରେ ଯେ ପରିଣତ ହେଉଛି ଏ ଯେଉଁ ଶରୀର ତା'ର କ'ଣ ମୂଲ୍ୟ ଅଛି ସେଥିପାଇଁ ସର୍ବବ୍ୟାପକ ଯେ ପରମାତ୍ମା ସେ ଯେ କେଡ଼େ ମହାନ ସେ କଥା ଆମକୁ ଚିନ୍ତା କରିବା ପାଇଁ ପଡ଼ିବ ଭାସୁଦେଇ ଆମର ପରମାରାଧ୍ୟ ଗୁରୁଦେବ ଶ୍ରୀ ଶ୍ରୀମଦେବ ଶ୍ରୀଭକ୍ତି ବେଦାନ୍ତ ସ୍ୱାମୀ ପ୍ରଭୁପାଦ ମହାରାଜ ସେପରି କହିଛନ୍ତି ଯେ ସେଇ ଗୋଟେ କଥା ଉପରେ ଏଠି ଗୁରୁତ୍ୱ ଆରୋପ କରାହେଉଛି ଟୁ ଗିଭ୍ ଅପ୍ ଆଟାଚମେଣ୍ଟ ଫର୍ ଇଜ୍ ୱାଇଫ୍ ଫର୍ ଇନ୍ ଅଦର୍ ୱାର୍ଡ଼ସ୍ ଫର୍ ସେକ୍ସ ଲାଇଫ୍ ପତ୍ନୀ ପ୍ରତି ଯେଉଁ ଆସକ୍ତି ସ୍ୱାମୀର ବା ପତିର ଅନ୍ୟ କଥାରେ ସେକ୍ସ ଲାଇଫ୍ ଯୌନ ଉପଭୋଗ ବା ଯେଉଁ ଜୀବନ ତାହା ସେ ଆସକ୍ତି ପରିତ୍ୟାଗ କରିବା ଉଚିତ ଯେ ବୁଦ୍ଧିମାନ ବ୍ୟକ୍ତି ସେ କଥା ଭଲ ଭାବରେ ଚିନ୍ତା କରିପାରିବେ ଯେ ତାଙ୍କ ପତ୍ନୀର ଶରୀର କ'ଣ ଏ କେବଳ କେତେକ ଜଡ଼ ବସ୍ତୁର ସମାହାର ମାତ୍ର ଯାହାର ପରିଣତି ଶେଷରେ କୃମି ବିଷ୍ଠା ଭସ୍ମ ହିଁ ହେବ ବିଭିନ୍ନ ପରିବାର ଜାତି ବା ଗୋଷ୍ଠୀ ଅଛନ୍ତି ବିଭିନ୍ନ ଜାତି ବା ଗୋଷ୍ଠୀ ମଧ୍ୟରେ ଭିନ୍ନ ଭିନ୍ନ ପ୍ରକାର ବ୍ୟବସ୍ଥା ଅଛି ମୃତ୍ୟୁ ପରେ ଶରୀରକୁ କିପରି ଭାବରେ ନଷ୍ଟ କରାଯାଏ ବିଭିନ୍ନ ପ୍ରକାର ବ୍ୟବସ୍ଥା ଅଛି କୌଣସି କୌଣସି ଜାତି ବା ଗୋଷ୍ଠୀ ମଧ୍ୟରେ ଏଇ ବ୍ୟବସ୍ଥା ଅଛି ଯେ ମୃତ ଶରୀରକୁ ଶକୁନି ଶାଗୁଣାମାନଙ୍କୁ ଖାଇବାକୁ ଦିଆଯାଏ ତା ଫଳରେ ଶରୀର ଶେଷରେ ଛାଗୁଣା ବିସ୍ଫାର ପରିଣତ ହୋଇଯାଏ ଆଉ କେତେ ଗୋଷ୍ଠୀ ବା ଜାତିମଧ୍ୟରେ ବ୍ୟବସ୍ଥା ଅଛି ଯେ ସେପରି ଫୋପାଡ଼ି ଦିଆଯାଏ ମୃତ ଶରୀରକୁ ଯାହା ପରିଣତିରେ କୃମି ପରିଣତ ହୋଇଯାଏ କୃମିମାନଙ୍କ ଖାଦ୍ୟରେ ପରିଣତ ହୋଇଯାଏ ଆଉ କେତେକ ଜାତି ବା ଗୋଷ୍ଠୀରେ ବ୍ୟବସ୍ଥା ଅଛି ମୃତ ଶରୀରକୁ ଦାହ କରାଯାଏ ଅଗ୍ନିରେ ଯାହା ଫଳରେ ସେ ଭସ୍ମ ପରିଣତ ହୋଇଯାଏ ଇନ୍ ଏନି କେସ୍ ଇଫ୍ ଅନ୍ ଇଣ୍ଟେଲିଜେଣ୍ଟଲି କନ୍ସିଡର୍ସ କନ୍ଷ୍ଟିଟ୍ୟୁସନ୍ ଅଫ୍ ଦି ବଡି ଆଣ୍ଡ ସୋର୍ ବିଅଣ୍ଡ ଇଟ୍
ବଟ୍ ଇଟ୍ ଇଜ୍ ଭେରି ବଏ
ଜାଣି ନା କାହିଁକି ଯଦି କୌଣସି ବ୍ୟକ୍ତି ବୁଦ୍ଧିମତା ସହକାରେ ବିଚାର କରିବେ ଶରୀରର ପ୍ରଣତି ସମ୍ବନ୍ଧରେ ଏବଂ ସ୍ୱର ଟାଇପ ଆଉ ସ୍ୱରର ଅତିରିକ୍ତ ବସ୍ତୁ ଯେ ଆତ୍ମା ଚିଦାନନ୍ଦମୟ ଆତ୍ମା ଠିକ ତାହେଲେ ଏ ସ୍ୱରର କି ମୂଲ୍ୟ ତା ସେ ଜାଣିପାରିବେ ଅନ୍ତମନ ଇମେ ଦେହା ନିତ୍ୟ ସୋତା ଶରୀର ଶ୍ରୀମଦ ଗୀତାରେ କୁହାଯାଇଛି ଏ ଶରୀର ଅନ୍ତମନ୍ତ ଶରୀର ବିନାଶଶୀଳ ବିନଷ୍ଟ ହେବ କିନ୍ତୁ ଶରୀର ମଧ୍ୟରେ ଶରୀର ଆତ୍ମା ଅଛନ୍ତି ସେ ଅବିନାଶୀ ସେ ନିତ୍ୟ ଶରୀର ଯେକୌଣସି ମୁହୂର୍ତ୍ତରେ ବିନଷ୍ଟ ହେଇଯିବ କିନ୍ତୁ ଶରୀର ମଧ୍ୟରେ ଥିବା ଆତ୍ମା ନିତ୍ୟ ଶାଶ୍ୱତ ସନାତନ ବିନାଶ ନାହିଁ If one gives up attachment for the body and increases attachment for the spirit soul, his life is successful. Tenu, jadi kaunasi bhakti, sara pradhiva asakti kutyak kari, atma pradhiva asakti kutyak karunti, tahale tanka jivam safala hoga. It is merely a matter of deliberation. Yaha cheva, chinta kata, vichara kata. Eh yala, isura kubhriti adaitra amor, ପରମାରାଧ୍ୟ ଗୁରୁଦେବ ଶ୍ରୀମଦ ଶ୍ରୀ ଭକ୍ତିବେଦାନ୍ତ ସ୍ୱାମୀ ପ୍ରପାତ ମହାରାଜଙ୍କ ରହସ୍ୟ ପୃଙ୍ଗିଡ଼ ଭସ୍ମ ନିଷ୍ଠାନ୍ତଂ କ୍ୱେଦମ୍ ତୁଚ୍ଛଂ କଳେବର କୋ ତଦୀୟର ବିଭାଜ୍ୟା କୟମାତ୍ମାନଶ୍ଚତି ଶ୍ରୀ ନାରଦମୁନି ଜ୍ୟେଷ୍ଠ ମହାରାଜଙ୍କର ଜିଜ୍ଞାସାର ଶ୍ରଦ୍ଧେ ଏ କଥା କହୁଛନ୍ତି ଆଇଡିଆଲ ଫ୍ୟାମିଲି ଲାଇଫ୍ ଆଦର୍ଶଗ୍ରସ୍ତ ଜୀବନ ସମ୍ବନ୍ଧରେ ମହାଜନ ଦେଇ କହିଛି ସତ୍ୟମାନୀ ମହାଜନ ଦେଇନ ଗତ ସପନ୍ଥା ଏସବୁ କଥା ଅଛି ଆମର ସାଧୁ ମହାଜନ ସେମାନେ ଯେଉଁ ପନ୍ଥା ନିର୍ଦ୍ଦେଶ କରୁଛନ୍ତି ଆମକୁ ସେଇ ପନ୍ଥାରେ ଗତି କରିବା ପାଇଁ ପଡ଼ିବ ସାଧୁ ମହାଜନମାନଙ୍କର ଯେଉଁ ଉପଦେଶ ତାହା ଆମକୁ ସ୍ୱୀକାର କରିବାକୁ ପଡ଼ିବ ମାନିବା ପାଇଁ ପଡ଼ିବ ତାହାମାନଙ୍କର ଆତ୍ମକଲ୍ୟାଣ ନିର୍ଦ୍ଦିଷ୍ଟ ଯେଉଁମାନେ ପ୍ରାମାଣିକ ସାଧୁ ମହାଜନ ସେମାନେ ଆସନ୍ତି ଏ ଭୌତିକ ଜଗତକୁ ପ୍ରପଞ୍ଚକୁ ଆସନ୍ତି ବଦ୍ଧଜୀବ ମାନଙ୍କର ଧାର ନିମିତ ସେମାନଙ୍କର କି ଆସିବାର ଅନ୍ୟ କୌଣସି ଆବଶ୍ୟକତା ନାହିଁ ସେମାନେ ବାଧ୍ୟ ଆସିବା ସେମାନେ ବଦ୍ଧଜୀବ ନୁହନ୍ତି ସେମାନେ ମୁକ୍ତ ଜୀବ ସେମାନେ ଭଗବତ ପାର୍ଶ୍ୱଦ ଭଗବାନଙ୍କର ପାଖ ଲୋକ ସେମାନେ ସେମାନେ ଭଗବତ ଧାମରେ ରହନ୍ତି ସଦତ ଭଗବାନଙ୍କ ସେବାରେ ନିଯୁକ୍ତ ହୋଇଥାନ୍ତି ସଦାନନ୍ଦ ବି ଅସ୍ତିତ୍ୱରେ ଥାନ୍ତି ସେମାନେ ପ୍ରପଞ୍ଚ ଦୁଃଖାଳୟ ପ୍ରଦାଶ୍ରତ ଯେଉଁ ପ୍ରପଞ୍ଚ ଭୌତିକ ଜଗତ ଦୁଃଖରେ ପରିପୂରିତ ଜନ୍ମ ମୃତ୍ୟୁ ଦ୍ୱାରା ବ୍ୟାଧି ଦୁଃଖ ଦୋଷାନ ଦର୍ଶନ ଏହି ଦୁଃଖରେ ପରିପୂରିତ ଅଛି ଅଶାଶ୍ୱତ ସ୍ଥାୟୀ ଆଜି ଆଜିକାଲି ନଷ୍ଟ ହେବ ଚିରନ୍ତ ନୁହେଁ ଏଠି କାହିଁକି ଆସିବ କ'ଣ ଆବଶ୍ୟକତା ଅଛି ନିଜ କାର୍ଯ୍ୟ ନାହିଁ ତାକୁ ଜାଣୁ ତାହାର ମହା ସ୍ୱଭାବ ହେଇ ତାତ୍ୟ ପାମର ମହାନ୍ତ ସ୍ୱଭାବ ହେଇ ତାତ୍ୟ ପାମର ନିଜ କାର୍ଯ୍ୟ ନାହିଁ ତାକୁ ଜାଣୁ ତାହାର ଏ ମହାତ୍ମା ସାଧୁ ମହାତ୍ମା ଯେଉଁମାନେ ତାଙ୍କର ଏଇଟା କାମ ସେମାନେ କି ନିଜର କାମ କିଛି ନା ଏ ପାମର ବଦ୍ଧଜୀବ ମୂର୍ଖମାନଙ୍କର ଅଜ୍ଞଜୀବମାନଙ୍କର ଯେଉଁମାନଙ୍କ ଈଶ୍ୱର ପ୍ରତି ଅତ୍ୟନ୍ତ ଆସକ୍ତି ହେଇଛି ଦେହା ବୁଦ୍ଧି ଜନ୍ମିଛି ସେଇମାନଙ୍କର ଧାର ନିମିତ୍ତ ସେମାନେ ଆସନ୍ତି ସେଇ ତତ୍ତ୍ୱ ଜ୍ଞାନ ଉପଦେଶ ଦିଅନ୍ତି ସେମାନେ ଏ ମହାଜନମାନଙ୍କର କୃପା ଇଏ ଏ ତତ୍ତ୍ୱ ଜ୍ଞାନ ଉପଦେଶ ହେଉଛି ଦୟା ପ୍ରକୃତରେ ଇଏ ହେଉଛି କୃପା ସେ ମହାଜନମାନେ ସାଧୁ ମହାଜନମାନେ ଅଛନ୍ତି ବୋଲି ଏଠି ବିଚରଣ କରୁଛନ୍ତି ବୋଲି ଏ ଭୌତିକ ଜଗତରେ ଧରାଧାମରେ ଧର୍ମ ଅଛି ଶାନ୍ତି ପାଇବା ବାଟ ମିଳୁଛି ତା ନହେଲେ ମିଳିବ ନା ତାହା ହେଉଛି କଥା ଅନୁଗ୍ରହାୟ ଚରନ୍ତି ଭବ୍ୟାନି ଭୂତାନି ଜନାର୍ଦ୍ଦନଶ୍ୟ ଏ କଥା କହିଛି ଜନାର୍ଦ୍ଦନଙ୍କର କୃପା ପାତ୍ର ସେ ଭକ୍ତ ପୁରୁଷ ସାଧୁ କୃପା କରିକିରି ଏଠି ବିଚରଣ କରୁଛନ୍ତି ତାହା ହେଉଛି ସେମାନଙ୍କର ହେତୁ କୃପା ବଦ୍ଧ ଜୀବ ପ୍ରତି ଯିଏକି କେତେ କ୍ଲେଶ କେତେ ଯନ୍ତ୍ରଣା ପାଉଛନ୍ତି ଜନ୍ମ ଜନ୍ମାନ୍ତର ଧରିକିରି ଜନ୍ମ ମୃତ୍ୟୁ ଚକ୍ରରେ ଘୂର୍ଣ୍ଣାମାନ ହେଇ କେତେ ତ୍ରିତା ଜୀବିତ ହେଉଛନ୍ତି ସେମାନଙ୍କର ଏ କ୍ଲେଶ ଯନ୍ତ୍ରଣା ଅନୁମୋଦନ ନିମିତ୍ତ ସେମାନେ ଏଠାରେ ଆସନ୍ତି ଆଉ ବିଚଳ କରନ୍ତି, ଏହି ତତ୍ତ୍ୱଜ୍ଞାନ କରିଛନ୍ତି। ପୁନଶ୍ଚ ଶ୍ରୀମଦ୍ ଭଗବତ ଗୀତାରେ ଭଗବାନ କୃଷ୍ଣ କହିଛନ୍ତି, ସର୍ବଭୂତାନାଂ ସେ ହେଉଛନ୍ତି ଏକମାତ୍ର ସୁହୃଦ, ଏକମାତ୍ର ମଙ୍ଗଳାକାଂକ୍ଷୀ ବନ୍ଧୁ, ସର୍ବଜୀବ କୃଷ୍ଣ ହିଁ ସର୍ବଜୀବଙ୍କର ଏକମାତ୍ର ମଙ୍ଗଳାକାଂକ୍ଷୀ ବନ୍ଧୁ, ତାଙ୍କ ବ୍ୟତୀତ ସୁହୃଦ କେହି ନାହାନ୍ତି। ସେ କଥା ଭଲ ଲୋକ ବୁଝିବା ପାଇଁ ପଡ଼ିବ। ବଦ୍ଧ ଜୀବ, ଅଜ୍ଞ ଜୀବ, ଭ୍ରାନ୍ତ ଜୀବ ଏ କଥା ବୁଝିପାରେ ନା, ଜାଣିପାରେ ନା। ସେ ସ୍ୱରଟାକୁ ହିଁ ଜାଣେ, ସ୍ୱରର ଅତିରିକ୍ତ ବସ୍ତୁ ଯେ ଆତ୍ମା ଯାହା କୁହାଉଛି, ଯାହା ଚିରନ୍ତନ ବସ୍ତୁ, ଯାହା ନିତ୍ୟ ବସ୍ତୁ, ଅବିନାଶୀ, ସେ ଆତ୍ମାର କଥା କିଛି ଜାଣେ। ସେଥିପାଇଁ ଦିସ୍ ବଡିଲି କନ୍ସିପ୍ସନ୍ ଅଫ୍ ଲାଇଫ୍, ଶରୀର ଧାରଣାରେ ସେ ହେଉଛି, ଏ ଧାରଣାରେ ସେ ଜୀବନ ଯାପନ କରୁଛି, ସ୍ୱର ସର୍ବସ୍ୱ କରିଛି, ସ୍ୱର ସମ୍ବନ୍ଧୀ ଯେ ତାକୁ ଆପଣାର ଭାବୁଛି, ସ୍ୱର ସହିତ ସମ୍ବନ୍ଧ ଯୁକ୍ତ ନୁହେଁ ଯେ ପୋର ବୋଲି ଭାବୁଛି। ତ ସେ ଆତ୍ମବୁଦ୍ଧି ଗୁଣ ପ୍ରୀତି ଧାତ ଯେ ତ୍ୱଧି କଳତା ଭୂମିଧି ଯତୀର୍ଥ ବୁଦ୍ଧି ନ ଶରୀରେ କରିଛି ଜନେ ସ୍ୱଭିଜ୍ଞେଶୁ ସୈବ ମୁଖର ଏ ଶ୍ରୀମଦ୍ ଭାରତ କୁହନ୍ତି। ପୂର୍ଣ୍ଣ ସମ୍ପୂର୍ଣ୍ଣ ନିରପେକ୍ଷ ଶାସ୍ତ୍ର ଶ୍ରୀମଦ୍ ଭାରତ କୃଷ୍ଣ ତୌଲ୍ୟ ଭାଗବତ ବିଭୁ ସର୍ବାଶ୍ରୟ ଭାଗବତ ଭଗବାନ କୃଷ୍ଣଙ୍କର କଥା ବିଗ୍ରହ ଅଭିନ୍ନ ବସ୍ତୁ ବିଭୁ ବସ୍ତୁ ଭଗବାନ ଶାସ୍ତ୍ର ଗୁରୁ ସାଧୁ ମହାଜଙ୍କ ଜରିଆରେ କଥା କୁହନ୍ତି। ସେ ସର୍ବଭୂତାନ ସମସ୍ତ ଜୀବ ଜଗତର ମଙ୍ଗଳା କାହିଁକି ବନ୍ଧୁ ଯେ କୃଷ୍ଣ ସେହି ରୂପରେ କଥା କହୁଛନ୍ତି ଆମର କଲ୍ୟାଣାର୍ଥୀ। ତେଣୁ ଶ୍ରୀମଦ୍ ଭାଗବତରେ କଥା କୁହାଯାଉଛି, ଆମର ପରମ ଗୁରୁ ଶ୍ରୀ ଶ୍ରୀମଦ୍ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଗୋସ୍ୱାମୀ ପ୍ରଭୁପାଦ ମହାରାଜ କହନ୍ତି, ପୃଥିବୀ ଗ୍ରନ୍ଥାଗାରରୁ ସମସ୍ତ ପୁସ୍ତକ ଗ୍ରନ୍ଥ ନଷ୍ଟ ଯଦି ହେଇଯାଏ କିଛି କ୍ଷତି ହେବ ନା, ଯଦି କେବଳ ଶ୍ରୀମଦ୍ ଭାଗବତ ଶ୍ରୀମଦ୍ ଭାଗବତ ଏପରି ଏତେ ସବୁ କିଛି କଥା କୁହାଯାଇଛି। ଶ୍ରୀମଦ୍ ଭାଗବତ ଯେଉଁମାନେ ରସାସ୍ୱାଦନ କରିବେ ନିଗମ କଳ୍ପତର ଗଳିତମ ଫଳ ସୁତମ ଭାବନ ଦ୍ରବ ସଂଯତମ ପିଗତମ ଭାଗବତ ରସମାଳ ମୂର ଭିକା ଭାବକା ସର୍ବ ବେଦାନ୍ତ ସାର ହିଁ ଶ୍ରୀମଦ୍ ଭାଗବତ ରସାନ୍ତ ତୃପ୍ତ ଏ ରସାମୃତ ଇଏ ଭାଗବତ ରସାମୃତ ଯେ ନିତ୍ୟ ପାଳନ କରୁଛନ୍ତି ସ୍ୱାଦନ କରୁଛନ୍ତି, ସେ ଆଉ କୌଣସି ଗ୍ରନ୍ଥ ଶାସ୍ତ୍ରକୁ ମନ ବଳେଇବେ ତାହା କୁହାଯାଇଛି। ଏ ସର୍ବଶାସ୍ତ୍ର ଶିରୋମଣି ଶ୍ରୀମଦ୍ ଭାଗବତ, ସର୍ବବେଦାନ୍ତ ସାର ଶ୍ରୀମଦ୍ ଭାଗବତ, କୃଷ୍ଣତୁଲ୍ୟ ଭାଗବତ ଶାସ୍ତ୍ର ଗୁରୁ ଆତ୍ମା ରୂପେ ଆପଣଙ୍କେ ଜନାନ୍ କୃଷ୍ଣ ମୋର ପ୍ରଭୁତ୍ରାତା ଜୀବିର ଅଜ୍ଞା ଭଗବାନ ଏ ରୂପରେ କଥା କହୁଛନ୍ତି ଜଣାଉଛନ୍ତି ଶାସ୍ତ୍ର ରୂପରେ, ଶାସ୍ତ୍ର ଜରିଆରେ ବୈଦିକ ଶାସ୍ତ୍ର ବିଶେଷ କରି ସର୍ବବେଦାନ୍ତ ସାର ଶ୍ରୀମଦ୍ ଭାଗବତ। ତାପରେ କ'ଣ କୁହାଯାଉଛି ତାହା ତତ୍ତ୍ୱରେ ବୁଝିବାକୁ ପଡ଼େ, ସେଥିପାଇଁ ତତ୍ତ୍ୱାଚାର୍ଯ୍ୟ ଗୁରୁ ସାଧୁ ମହାଜନ ଏ ଶ୍ରୀ ନାରଦ ମୁନିଙ୍କ ସଦୃଶ ତାଙ୍କର ନାରଦ ମୁନି ପରମ୍ପରା ଗୁରୁ ପରମ୍ପରାରେ ଆଚାର୍ଯ୍ୟ ପରମ୍ପରାରେ ଜନ୍ମାସୁଛନ୍ତି ରାମାୟଣ ପରମ୍ପରା ସେ ସାଧୁ ମହାଜନ ତାଙ୍କ ଜରିଆରେ କଥା କୁହାଯାଏ ଶାସ୍ତ୍ରରେ ଯାହା କୁହାଯାଇଛି ତତ୍ତ୍ୱାଚାର୍ଯ୍ୟ ସେ ତତ୍ତ୍ୱ ବ୍ୟାଖ୍ୟା କରିଛନ୍ତି ନା ତତ୍ତ୍ୱରେ ବୁଝିବା ପାଇଁ ପଡ଼େ। ଯୋଡ଼େ ଜିନିଷ ଅଛି ଆମର, ଯୋଡ଼େ ବିଚାର ଅଛି ଆମର, ଗୋଟେ ଆବଦ୍ଧ ବିଚାର, ଗୋଟେ ତତ୍ତ୍ୱ ବିଚାର, ଆପାରେଣ୍ଟ କନ୍ସିଡରେସନ୍ ଆବସଲ୍ୟୁଟ୍ କନ୍ସିଡରେସନ୍ ଇଂରେଜୀରେ କହନ୍ତି, ତତ୍ତ୍ୱ ବିଚାର ଉପରେ ଆମର ଗୁରୁତ୍ୱ ଆରୋପ କରାଯାଏ, ତତ୍ତ୍ୱ ବିଚାରଟା ଗ୍ରହଣ କରାଯାଏ, ଆପାତ ବିଚାର ତ୍ୟାଗ କରା ତ୍ୟାଜ୍ୟ। ତେଣୁ ତତ୍ତ୍ୱାଚାର୍ଯ୍ୟ ଗୁରୁ ତତ୍ତ୍ୱ ବିଚାର ଦେବେ ଶାସ୍ତ୍ରରେ ଯାହା କୁହାଯାଇଛି, ତେଣୁ ଗୁରୁମୁଖରୁ ତା ଶ୍ରବଣ କରିବା ପାଇଁ ପଡ଼େ ପ୍ରାମାଣିକ ଆଚାର୍ଯ୍ୟଙ୍କ ମୁଖ। ତେଣୁ ପ୍ରାମାଣିକ ଆଚାର୍ଯ୍ୟ ସାଧୁ ରୂପରେ ନାଗମୁନି କଥା କହୁଛନ୍ତି, ନାଗମୁନି ଯାହା କହିଲେ ତାହାର ବ୍ୟାଖ୍ୟା ତାଙ୍କ ଧାରାରେ ଆସୁଥିବା, ଗୁରୁଧାରାରେ ଆସୁଥିବା, ପରମ୍ପରାରେ ଆସୁଥିବା ମନୋହର ପରମାରାଧ୍ୟ ଗୁରୁଦେବ ଶ୍ରୀ ଶ୍ରୀମଦେଶୀ ଭକ୍ତି ବେଦାନ୍ତ ସ୍ୱାମୀ ପ୍ରଭୁପାଦମାନଙ୍କ ଭାଷ୍ୟ ଦେଉଛନ୍ତି। ଏପରି ଭାବରେ କଥା ଲାଗୁଛି, ନିଜର ବିଚାର ନିଜର ମନ ଗଢ଼ା ଢଙ୍ଗ କଥା
ଏପରି ଯୋଡ଼ିଲେ ହୁଏ ନା,
ଏ ଔଦ୍ଧତ୍ୟ କେହି ପ୍ରକାଶ କରିବା ଉଚିତ। ପ୍ରଥମେ ବୁଝିବା ପଡ଼ିବା ଆମେ ବଦ୍ଧ ଜୀବ, ଆମର ଚାରିଟି ଦୋଷ ଅଛି, ଭ୍ରମ ପ୍ରମା ବିପ୍ରଲିପ୍ସା କରୁଣା ମାଧବ, ଏ ଚାରିଟି ଦୋଷ ଅଛି ଆମର। ତେଣୁ ଔଦ୍ଧତ୍ୟ ପ୍ରକାଶ କରିବାର କିଛି କଥା ନାହିଁ, ତୁମର ଯାହା ବିଚାର ତାଇ ଭ୍ରମପୂର୍ଣ୍ଣ, ତା ଦୋଷଯୁକ୍ତ, କାରଣ ତୁମେ ବଦ୍ଧ ଜୀ, ତା ଦୋଷ ମୁକ୍ତ ନୁହେଁ, ତା ପ୍ରମାଦ ମୁକ୍ତ ନୁହେଁ, ତା ନିଶ୍ଚୟ ଭ୍ରମପୂର୍ଣ୍ଣ, ତା ଭୁଲ, ତା ଠିକଣା ନୁହେଁ। ଏ ଔଦ୍ଧତ୍ୟ ପ୍ରକାଶ କରିବା ଆଦୌ ଉଚିତ। ସେଥିପାଇଁ ସାଧୁ ମହାଜନ ଜଣେ ମୁକ୍ତ ପୁରୁଷ ଯେଉଁମାନେ ଭଗବାନଙ୍କର ଅତି ପ୍ରିୟ ପାର୍ଶ୍ୱଦ ଅନ୍ତରଙ୍ଗ, ମୁଁ ଯାହା କହିଲି ପ୍ରଥମେ, ଯେଉଁମାନେ ସେ ଜଗତରୁ ଆସିଛନ୍ତି, କୃପା କରି ଏ ପ୍ରପଞ୍ଚରେ ଅବତୀର୍ଣ୍ଣ ହୋଇକରି ବିଚରଣ କରୁଛନ୍ତି, ଏ ତତ୍ତ୍ୱଜ୍ଞାନ ଉପଦେଶ ଦେଇ ପଦଜୀବ ପ୍ରତି କୃପା ପ୍ରକାଶ କରୁଛନ୍ତି, ତାଙ୍କ ପାଖକୁ ଯିବା ପାଇଁ ପଡ଼େ। ସେମାନଙ୍କର ପାଦାର ବିନ୍ଦରେ ଯୋଗ ସମ୍ପୂର୍ଣ୍ଣ ରୂପେ ସ୍ୱର୍ଗ କରିବା ପାଇଁ, ଆତ୍ମନିବେଦନ କରିବା ପାଇଁ ପଡ଼େ। ତଦ୍ବିଧ ପୁଣି ପାଦେନ ପରିପ୍ରଶ୍ନେନ ସେବୟା ଉପଦେଖ୍ୟନ୍ତି ତେ ଜ୍ଞାନ ଜ୍ଞାନୀନ ତତ୍ତ୍ୱଦର୍ଶିନ। ସେ ତତ୍ତ୍ୱଦର୍ଶୀ ଜ୍ଞାନୀ ଗୁରୁ ଯେ ତତ୍ତ୍ୱ ଦର୍ଶନ କରିଛନ୍ତି, ଏଇଟା କରୁଛନ୍ତି ବରାବର ତତ୍ତ୍ୱଜ୍ଞାନଟା, ତାଙ୍କର ପଦାର ବିନ୍ଦରେ ଆତ୍ମନିବେଦନ କରିବା ପାଇଁ ପଡ଼େ। ପ୍ରଣିପାତ ଆତ୍ମନିବେଦନ ସମ୍ପୂର୍ଣ୍ଣ ରୂପେ, ତାପରେ ପରିପ୍ରଶ୍ନ ସେବା, ସେ ତତ୍ତ୍ୱାଚାର୍ଯ୍ୟ ଗୁରୁ ଆଚାର୍ଯ୍ୟଙ୍କର ସେବା କରିକିରି, ସାଧୁଙ୍କର ସେବା କରିକି ତାଙ୍କୁ ସନ୍ତୁଷ୍ଟ କରିବ ବାପା। ହଁ, ଯସ୍ୟ ପ୍ରସାଦ ଭଗବତ ପ୍ରସାଦ ଯସ୍ୟ ପ୍ରସନ୍ନ ଗତି କୁଚପି, ଏ ଗୁରୁ ବାଷ୍ଟ କରେ ଆମେ ପ୍ରତିଦିନ ଦାନ କରୁଛେ। ଏକ ଶୁଆ ବାଗିଆ ଗାଇଲେ କି ହବ, ଶୁଆ ଗାନ କରୁଛି, ଶୁଆ କିନ୍ତୁ ତାର ଅର୍ଥ ତ କିଛି ବୁଝୁ ନା, ତ ଶିଖି ଯାଇଛି ଗାନ କରୁଛି, ଶୁଆ ବାଗିଆ ଗାଇଲେ କି ହବ। ହଁ, ଯସ୍ୟ ପ୍ରସାଦ ଭଗବତ ପ୍ରସାଦ ଯସ୍ୟ ପ୍ରସନ୍ନ ଗତି କୁଚପି, ତାଙ୍କର କୃପା ହେଲେ, ସେ ସାଧୁ ମହାଜନ ଗୁରୁଙ୍କର କୃପା ହେଲେ ତୁମେ ଭଗବତ କୃପା ପାଇବ, ନଚେତ ଭଗବାନ କୃପା ତ ମିଳିବ। ଏ ହେଲା ଆମର ପ୍ରସେସ, ଇଜ୍ ଦି ପ୍ରସେସ। ସମସ୍ତେ ଚାହୁଁଛନ୍ତି ଭଗବାନ କୃପା କରନ୍ତୁ ଆମକୁ, ତ ଭଗବାନ କେମିତି କୃପା କରିବେ, ଆଉ ଭଗବାନ କୃପା ପାଇବାର ଉପାୟଟା କି, ଦ୍ୟାଟ୍ସ ଏ କ୍ୱେଶ୍ଚିନ୍, ସେ ହେଉଛି ପ୍ରଶ୍ନ, ସେଇଟା ତ କଥା କୁହାଯାଉଛି, ଇଏ ହେଉଛି ଭଗବତ କୃପା ପାଇବାର ଉପାୟଟା। ଯସ୍ୟ ପ୍ରସାଦ ଭଗବତ ପ୍ରସାଦ ଯସ୍ୟ ପ୍ରସନ୍ନ ଗତି କୁଦପି, ଯାହାଙ୍କର କୃପା ମିଳିଲେ ହିଁ ଭଗବାନଙ୍କର କୃପା ମିଳିବ, ସେ ଗୁରୁଦେବଙ୍କର କୃପା, ସେ ସାଧୁ ମହାଦେବଙ୍କର କୃପା ମିଳିଲେ ହିଁ ସେଇ ଭଗବାନଙ୍କ କୃପା ମିଳିବ। ସେ ଯଦି ଅପ୍ରସନ୍ନ ହୁଅନ୍ତି ଗତି କୁଦପି, ଗତି କୁଆଡ଼େ କୁଆଡ଼େ ଗତି ହବ, ତୁମର ନର୍କ ଗତି ହେଇଯିବ। ମନେ ମନେ କ'ଣ ଚିଲିକା ଲଡ଼ୁ ଖାଇଲେ ହେଇଯାଏ ନା କି, ଆମ ଯାଏ ଭାବୁଛି ତାଇ ଠିକ, ତୁ ଭାବୁନ ଠିକ, ହଁ ଦିଲିକା ଲଡ଼ୁ ଖାଇବି, ଦିଲିକା ଲଡ଼ୁ ଖାଇଲେ ଭଲ ହେବ, ଭଲ ସନ୍ତୋଷ ହବ ନାଇଁ, ଦିଲିକା ଲଡ଼ୁ ଖାଇଲେ ସନ୍ତୋଷ ହବ ନା, କେବେ ଆଉ କେତେ ଅସନ୍ତୋଷ ହବ, ତାପରେ ତୁମେ ଜାଣିନ ନା, ହଁ କି ଭାବୁଛ, ଆମ ବିଚାର ଠିକ, ତୁ ବିଚାର ଠିକ ନା, ବଦ୍ଧ ଜୀବର ବିଚାରଟା ଠିକ ନା, ଏଇଟା କଥା ଲାଗିବ, ଏଇଟା କି କଥା ଅଛି, ହଁ ଶିଷ ଦେହ ସାଧୀମାନଙ୍କ କାର୍ପଣ୍ୟ ଦୋଷ ପାତ ସ୍ୱଭାବ, ହଁ ପୃଚ୍ଛାମି ତମ ଧର୍ମ ସମୂଳ ଚିନ୍ତା, କାହିଁ ଏ କଥା କହିଲେ ଅର୍ଜୁନ ଭଳି ବ୍ୟକ୍ତି ଏ କଥା କାହିଁ କହିଲେ, ହଁ ଅର୍ଜୁନ ସାଧାରଣ ବ୍ୟକ୍ତି ନୁହେଁ, ସେ କହିଲେ ମୁଁ ଧର୍ମ ସମୂଳ ଚିନ୍ତା ହେଇଯାଇଛି, ମୁଁ କାର୍ପଣ୍ୟ ଦୋଷରେ ଦୂଷିତ ହେଇଯାଇଛି, ଦୋଷଦୁଷ୍ଟ ହେଇଯାଇଛି, ତାହେଲେ କେଉଁଟା ଭଲ କେଉଁଟା ମନ୍ଦ କେଉଁଟା କରଣୀୟ କେଉଁଟା କର୍ତ୍ତବ୍ୟ କେଉଁଟା କର୍ତ୍ତବ୍ୟ ମୁଁ ଜାଣିପାରୁନି, ଏଇଟା ତ କଥାଟା। ହଁ ହମ୍ ବଡ଼ ହେ ହମ୍ ଯୋ ଜାଣତେ ଆସେ ଠିକ ଏ କି ବା ଏ କି ପାଠ ଏ କି ପାଠ ଅଛି କହୁଛି ତୁମ କଥା ଠିକ ନା, ବଦ୍ଧ ଜୀବ ଏତେ ଭୂମିକା ତୁମର ଏତେ ଉଦ୍ଧତ୍ୟ କ୍ୟା, ହୋ 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 ଆଇତି ଭାବିଛି କି କହିଲେ ଏଇଟା ହେଇଗଲେ ଆମେ ଠିକ ହେଇଯିବ, ଆଉ ଠିକ ହେଇଯିବ ମନକୁ ଠିକ ହେଇଯିବ ନା, ମନକୁ ଠିକ ହେଇଯିବ କିନ୍ତୁ ତା ପ୍ରଣତି ଯେ କି ହବ ତୁମକୁ ଜଣା ନାହିଁ ନା, ହଁ ଏ ବାପା ତାର ପ୍ରଣତିଟା ଯେ କି ହବ ତୁମକୁ ଜଣା ନାହିଁ ନା, ହଁ ମୁଁ କି କରିବି ରାଣର ପର ତ ମା ତ ସାରଙ୍ଗ ଖାଇଛି ପ୍ରବଳ ଘୁଞ୍ଚି ଘୁଞ୍ଚି ଯାଉଛି ବାବା, ଇ କାଣ୍ଡ ଯେ ଅଛି ଏଇଟା କଥାଟା ବୁଝିପାରୁ ନା କି, ପାଗଳ
She pardon, Baba. Huh? Such madness. Huh? You see? People, so intelligent people, so-called intelligent, in themselves, so-called intelligent. What sort of intelligence? King, Chitmuri. Huh? Nor could you are Buddhita. Mr. Kayar Buddhita, Bodhya Buddhya. Very nice intelligence. Huh? What a Sundar Buddhi. Not to be by Mistakaya. It's to intelligence, na? Ha? This is the immaterial intelligence. Avishuddha Buddhaya. Ha? Impure intelligence. Avishuddha Buddhi can agree. Bhumana no Huji. I'm going to Buddha. I'm the Ibijaka. It's just a hero that the king of the hero are. Dhamma to Hora. Krishna to Asivana. Krishna to Guru Polyana. Nandana bhava madhvartva madhchati mani namaskar. Nangagasya si satyante pratijane priyasune. Vrihatma vayam kohilani, ire mate chinta kura. Manare mate rakho bapa. Madhvartva, mor bhakta, mor sevakua, mor sevai kura. Mor madhchati, mor aradhana kura. Man namaskara, moti namaskar kara, tahale bhopa kasiva. Kiya hoci kya? Manare Krishna rao chandi, a Krishna palo chandi. Kya Krishna palele kya manu kumara? Krishna kari ta moti rakha, tume tanku na rakhe kere Krishna kari pade kare tanchar kere onya chinta kari manu vite rai yana. Eje, attachment. Oh, this attachment is so nice attachment. Then what is it is your theory? What is the value of developing attachment for Krishna? Narada Muni says here. What is the value of this insignificant body? Give up this attachment to the body of the wife, body of the husband. Isn't it? What sort of attachment it is? Develop only one attachment to Krishna. See? How much greater is the Supreme Being who is all pervading like the sky? Think of this thing. It is Chintaika. Villa Mangalanga Sesare, Chintamani Vesa Isikhataika. Kim? Is Sorirori more Kiyoji? Who is Soroputi Asapta Ikri? Durdino? Musa Harari Borsahoji, Tarare Glamno is a Pani Portija, Zola Portija, Gar, Nokar, Atri, Pagor, Hindanias, Kyaka Paran. Madness for this body, that present for this body. It's sorry for the ass of the ass of the Paran. What's the madness? That pure for monarchy and sick for money. Jodi say Madhur Jaganilaya Krishna Kandarpa Koti Kamaniya Vishesa Sovan Koti Kandarpa Sandarjaka Dhikkara Guru Jandi Yo Krishna Ngara Sandarjaya Seth Tanka Prithadi Chikya Asakti Yom Tata Kide Pada Tata No Why don't you develop your attachment? Why? Krishna, your beautiful Krishna, all attractive Krishna. Why have you developed such attachment for this? Insignificant body, what is this body? Jaha, come in, you have a small stamp, Jaha, what do you say? The keeper. Easy change. What do you want to do? With a moment, everything changed. You know, Mangalanga, Sasa, to be a snow for the asset. What's that? Amory, take a taco, he's super strong, a collapse to the Amory Paradigm. Amor if Aramita Dhanu, Amor Asaktida, Jama Sutu. It's a Durbi. What Tan of Talak Jela? Say for Tatiki Taru. But Dutan. Chip Aram, Kimurkan. She of Yoga. Vita Dama Dukuni. Dukuma Dukuni Dukuni. Oil in your posu. So, Yari Arians. See, Dora. It is
ଫୋନ୍ କରାଯାଏ ଠିକ କରି ଭଗବାନ କେଡ଼େ କରୁଣା ମୋର ସେ କିପରି ସାମ ମହାଜନଙ୍କ ଜରିଆରେ ଏ ଗ୍ରନ୍ଥର ଭାଗବତଙ୍କ ଜରିଆରେ ଏ ସୁନ୍ଦର କଥା ପାଇବ ଯେଉଁଥିରେ କି ଆମର ପ୍ରକୃତ କଲ୍ୟାଣ ନିହିତ ଅଛି। ଏଠି କଥା ଯଦି ଆମେ ଜାଣି ନ ପାରିବା ବୁଝି ନ ପାରିବା ତାହେଲେ ଆଉ କ'ଣ କରିବା। ଏ କେବଳ ଦୁର୍ଭାଗ୍ୟର କଥା, କେବଳ ଦୁର୍ଭାଗ୍ୟକୁ ଆବାହନ କରୁଛ, ୱେଲକମ୍, ସ୍ୱାଗତ କରୁଛ। ଜଷ୍ଟ ଓପନିଂ ୟୋର ଗେଟ୍ ଫର୍ ହେଲ୍, ନରକକୁ ଦ୍ୱାର ଫିଟଉଛ ନା, ଆଉ କ'ଣ ଅଛି। ଜଷ୍ଟ ୱେଲକମ୍ ୟୁ ଦିସ୍ ଅନଫର୍ଚୁନେଟ୍ ସିଚୁଏସନ୍, ମିସ୍ଫର୍ଚୁନ୍। ତୁମେ ଦୁର୍ଭାଗ୍ୟକୁ ଆବାହନ କରୁଛ, କେବଳ ଏତେ ଦୂର ତୁମେ ଯେଉଁ ହେଇଯାଇଛ, ଏତେ ଦୂର ଯାହା କହନ୍ତି ୟୁ ହାଭ୍ ବିକମ୍ ସୋ ଡେଥ୍, କାଲା ହେଇଯାଇଛ, କାମ ପୋଷୁନା। ଏଇଟା ଏ ପ୍ରକାର ମୋହ, ଏଇ ପ୍ରକାର ପାଗଳା, ବଡ଼ ଦୁଃଖ ଲାଗୁଛି, ବଡ଼ ବିଷୟ ବିଷାଦ ଲାଗୁଛି। ବେଳେବେଳେ ଠିକ କରିବା, ହାଉ କ୍ୟାନ୍ ୱି ହେଲ୍ପ, କେମିତି ଆମେ ସାହାଯ୍ୟ କରିବା। ସେ ଜାଣିଶୁଣି ଡେଲିବରେଟଲି ତାର ଦୁର୍ଭାଗ୍ୟକୁ ସ୍ୱାଗତ କରିବ, ନରକକୁ ଦ୍ୱାର ଖୋଲିବ, ସାଧୁ ମହାଜନଙ୍କର କଥା ମାନିବ ନା, ଗ୍ରନ୍ଥର ଶାସ୍ତ୍ରର କଥା ମାନିବ ନା, ଭଗବାନଙ୍କ କଥା ମାନିବ ନା, କ'ଣ କରାଯିବ। ଖୁବ ତାପରେ ତ ତୁମେ ଭୋଗ କରିବାକୁ ପଡ଼ିବ ନା ବାପା, ସେତେବେଳେ ଚିତ୍କାର କଲେ ଆଉ କିଏ ହବ, ଆଉ କିଛି ହବ, କିଛି ଆଉ ହେଇପାରିବ, କିଛି ହେଇପାରିବ। ୟୁ ହାଭ୍ ଟୁ ସଫର୍ ଫର୍ ଇଟ୍, ତୁମକୁ ନିଶ୍ଚୟ ଏଥିପାଇଁ ଦଣ୍ଡ ଭୋଗ କରିବାକୁ ପଡ଼ିବ, ତା ପରିଣତି ଭୋଗ କରିବାକୁ ପଡ଼ିବ। ଲାଇଫ୍ ଆଫ୍ଟର୍ ଲାଇଫ୍, ଲାଇଫ୍ ଆଫ୍ଟର୍ ଲାଇଫ୍, ଜନ୍ମ ଜନ୍ମାନଙ୍କ ଧରିକରି ପରିଣତିଟା ଭୋଗ କରିବା ପାଇଁ ଭଲ। ତେଣୁ ଯଦି ପ୍ରକୃତରେ ସୁବିଧି ଅଛି ତୁମ, ଯଦି ପ୍ରକୃତରେ ତୁମେ ତୁମର ଆତ୍ମକଲ୍ୟାଣ ଚାହ, ଏସବୁ ମାନ୍ୟ ହେଉଛି। କାରଣ ଆମର ଆତ୍ମକଲ୍ୟାଣ ପାଇଁ, ଆମର କଲ୍ୟାଣ ପାଇଁ କଥା କୁହା ହେଇଛି, ଏଥିରେ ଅନ୍ୟ କଥା ହେଇଛି କୌଣସି କଥା ହେଇଛି। ଏଥିରେ କିଛି ଦେଣନେଣ କରିବାର ନାହିଁ, ଦବାନବାର କଥା ଏଥିରେ କିଛି ନାହିଁ, ଏହାକୁ ମହତ୍ସାହୀ କଥା କୁହାଯାଉ ନାହିଁ। ଭାରତ ସମ୍ପୂର୍ଣ୍ଣ ନିରପେକ୍ଷ ଶାସ୍ତ୍ର, ଏବଂ ସେଥିପାଇଁ ମହାଜନ ସୂତ୍ରେ ନାହାତମୁନି ଏଇ କଥା କହୁଛନ୍ତି। ଆଉ ତାହା ଜଣେ ପ୍ରାମାଣିକ ମହାଜନ ସାଧୁଗୁରୁ ମହାଜନଙ୍କର ଆନୁଗତ୍ୟରେ ତାହାଙ୍କର ଚରଣାଶ୍ରୟ କରି ତାଙ୍କର କୃପା ଭିକ୍ଷା କରିବା ପାଇଁ ପଡ଼େ। ସେ କୃପା କଲେ ଯାଇକରି ଆମେ ଏଗୁଡ଼ା କିଛି ବୁଝିପାରିବା ତତ୍ପରେ, ନଚେତ ଆମେ କିଛି ନିଜ ଜ୍ଞାନକାରୀ ମାବଳରେ ଏଗୁଡ଼ା କିଛି କଥା ଆମେ ବୁଝି ପାରିବା ନା। ସେଥିପାଇଁ ବିନଶତା, ଔଦ୍ଧତ୍ୟ, ଗର୍ବ, ଦ୍ୱନ୍ଦ୍ୱ, ଅଭିମାନ ଏଗୁଡ଼ାକ ସବୁ ତ୍ୟାଗ କରି ବିନଶତା ସେ ସାଧୁଗୁରୁ ପଦ ଅରବିନ୍ଦରେ ନିଜକୁ ସମର୍ପଣ କରି ପ୍ରପନ୍ନ ହେଇ ଏ ତତ୍ତ୍ୱ ଜ୍ଞାସା କରା ଶିଷ୍ୟତେ ସାଧିମାନ। ମୁଁ ପ୍ରପନ୍ନ ହେଲି, ମୁଁ ଆପଣଙ୍କ ପଦାରବିନ୍ଦ ନିଜକୁ ଉତ୍ସର୍ଗ କଲି, ମୁଁ କାର୍ପଣ୍ୟ ଦୋଷରେ କୁହତ ସ୍ୱଭାବ ମୋର ହେଇଯାଇଛି, ଧର୍ମ ସମୂଳ ଚିନ୍ତା ହେଇଯାଇଛି, ମୁଁ ଏ ଜ୍ଞାନ ନାହିଁ କିଛି, ମୁଁ ଜାଣିପାରୁନି କେଉଁଟା ଭଲ କେଉଁଟା ମନ୍ଦ, ଆପଣ କୃପା କରନ୍ତୁ, ଆପଣ ମୋତେ ଶୋଧନ କରିକି ତତ୍ତ୍ୱ ଉପଦେଶ ଦିଅ। ଆଉ ଯାହା କହିବେ ଛଳ ଚିତ୍ତରେ ଦୃଢ଼ ବିଶ୍ୱାସ ସହକାରେ ତାକୁ ଗ୍ରହଣ କରିବା ପାଇଁ ହଏ। ଡୋଣ୍ଟ ଆଡ୍ ଏନିଥିଙ୍ଗ ଟୁ ଇଟ୍, ୟୋର ଓନ୍ ଡେଲିଭରେସନ୍। ସେଥିପାଇଁ ବାହାରିଛି, ଯେ ସେଥିପାଇଁ କୁହାଯାଇଛି ଇଟ୍ ଇଜ୍ ମିୟର୍ଲି ମ୍ୟାଟର୍ ଡେଲିଭରେସନ୍, ତୁମ ନିଜସ୍ୱ ବିଚାର କିଛି ଯୋଡ଼ ନା ସେଥିରେ, ଆକ୍ସେପ୍ଟ ଇଟ୍ ଆଜ୍ ଇଟ୍ ଇଜ୍, ଆଜ୍ ଇଟ୍ ଇଜ୍ ଏତେ ପକ୍ଷ ରଖି ଯାହା କହନ୍ତି ମାନି ସ୍ୱୀକାର କଲେ, ନିଜସ୍ୱ ବିଚାର ଯୋଡ଼ିପାରିଲେ, ନିଜସ୍ୱ ବିଚାର ଯୋଡ଼ିଲେ ତା ପ୍ରଣତି ଭୟାବହ ହବ, ଏଇଟା ଆମେ ଜାଣିବ। ସେଥିପାଇଁ ସର୍ବପ୍ରତି ଆସକ୍ତି ତ୍ୟାଗ କରି ଏକମାତ୍ର ସେହି ପରମାତ୍ମା ଯାହା କୁହା ହେଉଛି ଆତ୍ମା ସୁପର ସୋଲ୍, ସୁପ୍ରିମ୍ ସୋଲ୍, ହାଉ ମଚ୍ ଗ୍ରେଟ୍ ଇଜ୍ ଦି ସୁପ୍ରିମ୍ ବିଙ୍ଗ୍ ୱିଥ୍ ଆଉଟ୍ ପର୍ଫେକ୍ଟିଂ ଲାଇକ୍ ଦି ସ୍କାଏ, ସେହି ପରମାତ୍ମାଙ୍କ ପ୍ରତି ଆସକ୍ତି ସେ ଭଗବତ ଭଗବାନ ଚରଣାରବିନ୍ଦରେ ଆସକ୍ତି, କୃଷ୍ଣ ଚରଣାରବିନ୍ଦରେ ଆସକ୍ତି କିପରି ଆମେ ବୃଦ୍ଧି ହେବ
তার উপায়টা কোন অনুসরণ করতে হয়, সে উপায়টা কোন সে পন্থাটা কোন দ্যাট ইজ সাকসেস অফ আওয়ার লাইফ, তা হচ্ছে আমার জীবন সফলতা। তা নহলে কেঁদে এইপরি জন্ম গলানি, কেঁদে এইপরি শরীর গলানি, কেঁদে এইপরি শরীর সুখ, শারীরিক সুখ, এই জল সুখ পথে ধাবমান হয়েকি কেঁদে লক্ষ লক্ষ জন্ম দিয়ে সারি, সেপাই কেঁদে জন্ম মৃত্যু চক্রের আমি না না হচ্ছে কেঁদে করে কেঁদে যন্ত্রণা পাই তার টিকে ভগবান চিন্তাই করা পাই, সেপাই যেতবে ভগবান এই সুযোগ দৌঁ এই সুযোগ আমি পাই আসুচি, এই কথা আমি পাখে আসি কহুচি সাধুগুরু মহাজনকর মুখর আমি যেত এ কথা শ্রবণ করিবা অবসর আমি মিলুচি, তাহা নিশ্চয় ভগবান কৃপা, তাহা সাধু কৃপা, তাকে দৃঢ় বিশ্বাসর সহিত গ্রহণ করিবা পাই পড়ে এবং তাকে জীবনরে আচরণ করিবা পাই পড়ে, যাহা শুনিল সাধুগুরুঙ্ক মুখর ভাগবতর কথা সর্ববেদান্ত সার শ্রীমদ ভাগবত কৃষ্ণ তুল্য শ্রীমদ ভাগবত তাঙ্কর যাহা কথা সাধু মহাজন মানের কথা কুচি তা দৃঢ় বিশ্বাস সহিত গ্রহণ কর, আউ জীবন সিরিয়সলি আসছে এবং তার জীবনে আচরণ কর, তাকে খালি থিওরিটিক্যালি শুনি দেলে ই কানে শুনি সে কানে বাক করে কি হবে, ভালো হচ্ছে আসক্তি এক মাত্র সে পরমাত্মার কথায় কৃষ্ণ পদা আরম্ভের যা তার যে আসক্তি ত্যাগ করে সেটা কীপরি হব কেমনি আমি করিপারা সে সঙ্গে আমি যদি যাঞ্চ করা পাই পড়ে সেদিকের যে উপদেশ আমি দিয়া যাইছি যে নির্দেশ দিয়া যাইছি তাকে আমি পূরণ করিয়া পড়ি, তা নহলে এখন কী হবে তার পরে সেটা কম হচ্ছে তাই কথাটা একটু ভালো হচ্ছে, এই পরিসর প্রতি আসক্তি হলে কী হয় প্রণতিটা কী হয় তার ভুলগুলো প্রমাণ দিয়া বহু ধারণা আগে আমি পাই বহু কথা আগে কহিলেন নারদ মুনি আহ বহু কথা কহিলে সে কেড়ে আমার সুহদ কেড়ে মঙ্গলাকাঙ্ক্ষী বল সে কথা কিন্তু আও তাঙ্কর পরম্পরারে আসুথিবা সেই সাধু মহাজন গুরু আচার্যবৃন্দ সে মানে আসি একাদশ স্কন্দ ভাগ করি পুরুরবা উপশীচর্ক অছি যে পুরুরবা এ যা কহতি এ পৃথিবী মহান যশস্বী সম্রাট থাকে সমগ্র পৃথিবী আজ্ঞতা যোগু সে স্বর্গের ইন্দ্র হয়ে ইন্দ্র হয়ে পারে এই প্রকার যোগ্য ব্যক্তি এপরি মহান যশস্বী সম্রাট পুরুরবা সে উর্বশী প্রতি আসক্ত হয়ে গেলেন স্বর্গরাজ্যর বেশি উর্বশী প্রতি আসক্ত হয়ে গেলেন, আসক্ত হয়ে এপরে আসক্ত হয়ে যে তাঙ্কর বড় বীর্য শক্তি সামর্থ্য বুদ্ধিটা সব আড়ে ভুলি গেলেন, পাগল দিকে সে পাগল হয়ে গেল এই আসক্তিটা এতে প্রবল, হ্যাঁ যেতবে উর্বশী রাজাঙ্কু পরিত্যাগ করিকি নিজ লোককে প্রস্থান করতলা সেতবেলে সে মহাযশস্বী সম্রাট পুরুরবা সে লগ্ন হয়েকি পাগল করে তাঙ্ক পছরে ধাইকি ওই যায় এ ঘোর দুঃসমেরে অবস্থান কর মো সহিত বিলাপ করি করি কাকর নগ্ন হই অনুমত্ত পরি অনুমত লাইক ম্যাগনেট পাগল মহাদশ সম্রাট পুরুরবা বিকেম ম্যাড হাউ টু স্পিক অফ এ লেমে অর্ডিনারি পারসন, হ্যাঁ সেদিন আমি ইয়ে পাখ্যান ভাবে কিন্তু যেতবে তাঙ্কর চৈতন্য হয়েছি সেতবে সে কম করেছেন তা আমার প্রণিধান, হ্যাঁ সে করেছেন অহো মি আত্মসম্মোহ যেন আত্মা জোষিতাঙ্কুত ক্রীড়া মৃগ চক্রবর্তী নরদেব সিধামণি মু রাজচূড়ামণি সম্রাট হলে এই দেহকু অ্যাট্রাকশন ফর দিস বডি এই দেহকু কামিনী মানঙ্কর ক্রীড়া সাধক মৃগ রূপে পরিণত করেছি ঠিক মোরে আত্মবিস্মৃতি আত্মবিস্মৃতি বিচিত্র প্রভাব বল বা প্রভুত্ব মোর বলে কিভাবে সম্ভব হব কাহি সে গর্ধবীর সঙ্গর নিয়ে গর্ধবর যেপরি গর্ধবী কর্তৃক পাপ তারণা লাভ ভাগ্যের ঘটে তদ্রুপে পরীর ভোগ বাসনা প্রবল হলে তদ্রুপ নানাবিধ দুর্বিষহ অপমান অসুবিধা ভোগ করি শুদ্ধা এ সকল বিষয়ে আসক্তি টুটে না আসক্তি আমি কিম বিদ্যা কিম তপসা বিজন স্থান বাস অথবা মৌন দ্বারা কি ফল যোশিত যোশিত মানে উপভোগ স্থান পুরুষ পক্ষের স্ত্রীটা যোশিত স্ত্রী পক্ষের পুরুষ যোশিত এ যোশিত্র কেবল স্ত্রীটা যে যোশিত তা নেই পুরুষ পক্ষের স্ত্রী যোশিত স্ত্রী পক্ষের পুরুষ যোশিত স্ত্রী শরীর প্রতি আসক্তি যোগ পুরুষ পাগল পুরুষ শরীর প্রতি আসক্তি যোগ স্ত্রী পাগল বোধার উভয় পাগল সেই কথা সেদিপাই স্বার্থস্যা কোবিদম হিং মান মূর্খম পণ্ডিত মানিন যহম ঈশ্বর দাম প্রাপ্ত স্ত্রী মোখর বর্জিত পূর্বাঙ্কর এই স্বীকার মুঁ সমগ্র জনসমাজর প্রভুত্ব প্রাপ্ত হে শুদ্ধ স্ত্রী দ্বারা মো গোগর্ধব পরি বশীকৃত হয়েছি মো স্বার্থ বিষয় অনভিজ্ঞ পণ্ডিতা হিমানি সেই মোর মূর্খতা দিকে ভোগ বাসনে প্রবদ্ধ হই বিশ্বর যেউ সমস্ত মূর্খ ব্যক্তি নিজক বুদ্ধিমান ও পণ্ডিত বলে মনে করতে হ্যাঁ যোশা বা স্ত্রী সহিত সংস্পৃহার উন্মাদিন শক্তির প্রভাবরে ষণ্ঢ গর্ধবাদী পশুব হ্যাঁ বেরোপ দ্বারা আক্রান্ত হয়ে সেমানে লাঞ্ছিত হন্তি সাধুগুরু কৃপা যোগু এ সমস্ত বিষয় ক্রমশ উন্মেষিত হয়ে সেমানে যে জঘন্য ঘূর্ণ্য তাহা বুঝা যায় যে মানে জড় ভোগের উন্মত্ত ও এবং ভগবত সেবা বিস্তৃত হই কাম কিঙ্কর হন্তি সেমানের অবস্থা অতি শোচনীয় অতি শোচনীয় পুরবা কহুচন্তি সেবত বর্ষপু গান মেউর্বশ্যা ধরা সর অগ্নি যেপরি পুনঃ পুনঃ আহুতি লাভ কলে মধ্যে তৃপ্ত হুয়ে না সেইপরি বহু বর্ষ উর্বশীর বদন সুদ্ধা পান করি সুদ্ধা মোর চিত্ত জাত কাম পরিতৃপ্ত হইনি ভাবুছ যে হ্যাঁ এইটা এবে হইগলে পরিতৃপ্ত হইযিবা আর কি কোন মনে মনে দিলিকা লোক উঠাচ্ছ না কি ব্যাপার হ্যাঁ কি কথাটাই কাজে কিয়া কথা হ্যাঁ যদি মহারাজ সেই কথা কহিলে ভাগ করে নু কাম কামান সম্মতি হবিষা কৃষ্ণ ভূয়ে কি অগ্নির ঘৃতাহতি হলে অগ্নি নির্বাপিত হয়ে নাই অগ্নি শান্ত হয়ে নাই অগ্নি অধিক প্রজ্বলিত হয় আহুরি দিও কহে তদ্রুপ ভাবে ইন্দ্র গুড়ক যেতে উপভোগ কর তুমি আহুরি চাহিনি সে কেবে শান্ত হেবে পরিতৃপ্ত হেবে না না এটা শুধু সিদ্ধ কথা হ্যাঁ এটা তো কথাটা কহেছে অগ্নি যেপরি পুনঃ পুনঃ আহুতি লাভ কলে মধ্যে পরিতৃপ্ত হুয়ে না সেইপরি বহু বর্ষ উপর্ষের মধ্যে সুদা পান করি সুদা মোর চিত্ত দাত কাম পরিতৃপ্ত হইনি যো কথা পূর্ববা কহিলে ঠিক সেই কথা দাদ মহারাজ কহিল সে সেই লেখা অনুভূতি নেই তেণু ସେଇଟା ଖାଇକି ବାହାରୁଛି ପୁସ୍ତଲ୍ୟା ପହୃତମ ଚିତମ ଅନନ୍ୟ ମୋହିତମ ପ୍ରଭୁ ଆତ୍ମା ରାମେଶ୍ୱରମ ତେ ଭଗବନ୍ତଂ ଇହଲୋକରେ ଆତ୍ମାରାମ ପୁରୁଷମାନଙ୍କର ଉପାସ୍ୟ ଭଗବାନ ଅଭକ୍ଷେଦ ଶ୍ରୀହରିଙ୍କ ବ୍ୟତୀତ ଅନ୍ୟ କେହି ହେଲେ ମୋର ସେଇ ବେଶ୍ୟାକୃତ ଅପହୃତ ଚିତ୍ତକୁ ପରମେଶ୍ୱରଙ୍କର ଏ ପରିତ୍ରାଣରେ ସମର୍ଥ ହେଇପାରିବେ ନା ଏଇ କଥା ସେସବୁ ସ୍ୱୀକାର କଲେ ଦୁର୍ବଳା ସୁତରାଂ ମୁଁ ଏଇ କ୍ଷଣି ପରମେଶ୍ୱରଙ୍କ ଆରାଧନା କରିବି ତାହେଲେ ସେ ତାଙ୍କ ଅନୁଭୂତିରେ କଥା କହୁଛନ୍ତି ମହାଦେଶ ସେ ସମ୍ରାଟ ପୁରୁଗଲା ଭାଗବତରେ ଶ୍ରୀମଦ ଭାଗବତରେ ଗ୍ରନ୍ଥରାଜ ଭାଗବତରେ କଥା କୁହାଯାଉଛି ଯାହା ଭଗବାନଙ୍କର କଥା ଯାହା ସାଧୁ ମହାଦେବ ମାନଙ୍କର କଥା ଯେଉଁଥିରେ ଆମର ଆତ୍ମକଲ୍ୟାଣ ନିହିତ ଅଛି ଆମେ ଏଗୁଡ଼ାକ ଟିକିଏ କର୍ଣ୍ଣପାତ କରିବା ଟିକିଏ ଆମେ ଏ ବିଷୟରେ କିଛି ଚିନ୍ତା ହିଁ କରିବା ନା କିଛି ଚିନ୍ତା କରିବା ନା ତୁମେ ପ୍ରକୃତରେ ତୁମର କଲ୍ୟାଣ ଚାହ କଲ୍ୟାଣ କହିଲେ ଆମେ ଆତ୍ମକଲ୍ୟାଣ କହୁଛୁ କଲ୍ୟାଣ ଅର୍ଥରେ ଆମେ ଅନ୍ୟ କଥା କିଛି କହୁନା କାରଣ ସରକାର ତ ତୁଚ୍ଛ ବସ୍ତୁ ତାହାର ଅନ୍ତିମରେ ପରିଣତି ହେଉ ସ୍ୱରର କଲ୍ୟାଣଟା କି କଲ୍ୟାଣ ଆତ୍ମା ଅଛି ବି ତା ସ୍ୱର ଜୀବିତ ତ ଚେତନଶୀଳ ହେଇଛି ନା ଆତ୍ମା ତ ଚାଲିବ ତା ମୃତ ଡେଡ୍ ବଡି ହଁ ମୃତ ଶରୀରକୁ ତୁମେ ଖୁବ୍ ସଜେଇବ ଖୁବ୍ ଫୁଲମାଳ ପିନ୍ଧେଇବ ହଁ ଖୁବ୍ ସିଂହାସନରେ ନେଇ ବସେଇବ କ'ଣଟା ଅଛି ଲାଭ କି ହବ ଡେଡ୍ ବଡି value ki ha what is the value of the decoration of the decor for value ki ha iti to unko bujhwa ko bhalo kar jabo ei jor sori this metal body jar kono krei jar ki kahau ji krumi vid bhasman istantan jo sar gati ya kar jabo is sori re chetra sori ki no dachi apan ko the presence of the soul ତାର କଥା ସେ ଚିନ୍ତା ହିଁ କରିପାରୁଛନ୍ତି ଆତ୍ମାର ପ୍ଲେଜରଟା କୋଉଠି ଅଛି କୋଉଠି ଅଛି ହ୍ୱାଟ ଇଜ୍ ଦି ପ୍ଲେଜର ଅଫ୍ ଦି ସୋଲ ଆଇ ଡୋଣ୍ଟ ୟୁ ସିରିୟସଲି ଥିଙ୍କ ଅଫ୍ ଇଟ୍ ହାଉ କ୍ୟାନ୍ ୟୁ ଗେଟ୍ ଇଟ୍ ଆଇ କ୍ୟାନ୍ ନଟ୍ ପାଇବା ଆମକୁ ମିଳିବ ସେଇଟା କି କେମିତିକା ସେଇଟା ବି ଚିନ୍ତା କରିପାରୁ ଆମ ମନେ ମନେ ଯିବେ କାହା ଲୋକ କହୁଛ ନା ଏଇଟା ମିଳିଗଲେ ଏଇ ଆତ୍ମାର ବେଶ ଆନନ୍ଦ ମିଳିବ ଏଇଟା ମିଳିଲେ ଆତ୍ମାର ଆନନ୍ଦ ନୁହେଁ by bodily pleasure can a soul be pleased can a soul be pleased soul is total completely different than this body it's completely different body is a lump of matter the material the soul is not material how is it possible some of them don't know pleasure of the body will be the pleasure of the soul will it possible not at all seems about it ସେଟା ଡିଫରେଣ୍ଟ ତେଣୁ ସେ ବିଷୟରେ ଆମେ ଜିଜ୍ଞାସା କରିବା ପାଇଁ ଜାଣିବା ପାଇଁ ପାରିବ ନା ସେ ବିଷୟରେ କଥା ହେଇପାରୁଛନ୍ତି ନା ସେଥିପାଇଁ ଆତ୍ମାରାମ ପୁରୁଷମାନଙ୍କର ଉପାସ୍ୟ ଭଗବାନ ଅଧ୍ୟକ୍ଷ ନର ଶ୍ରୀ ହରିଙ୍କ ବ୍ୟକ୍ତି ଅନ୍ୟ କେହି ହେଲେ ମୋର ଯେ ବେଶ ଚାକୃତ ଅପ୍ରସୂତ ପରିଚାଳନ କରି ପାରିବେ ନା ଏ କଥା ସେ ସବୁ କହିଲେ ସେମାନେ ଆଉ କିଏ କରିପାରିବେ ଆଉ କିଏ କରିପାରିବେ ସବୁ ଆମେ ଏଇଥରି ପରମେଶ୍ୱରଙ୍କର ଆରାଧନା କରିବେ ଏ ଆସିଲେ ଯେଉଁମାନେ ଆଧ୍ୟାତ୍ମିକ ସେମାନେ ସର୍ବଦା ନିଜ ଇନ୍ଦ୍ରିୟ ତୃପ୍ତି ବିଷୟରେ ବିକ୍ଷିପ୍ତ ଲୋକୀ ହୋଇଥାନ୍ତି ଯେପର୍ଯ୍ୟନ୍ତ ଜୀବନ ଭଗବତ ବସ୍ତୁରେ ଆତ୍ମ ମନ ବିଚାର ଉପସ୍ଥିତ ନ ହେଇଛି ସେ ପର୍ଯ୍ୟନ୍ତ ଉଦାର ମନ ଆକର୍ଷଣ ଧର୍ମଯୁକ୍ତ ବିଭିନ୍ନ ବସ୍ତୁକର୍ତ୍ତୃକୁ ଆକୃଷ୍ଟ ହେ କିନ୍ତୁ ଭଗବତ ଭକ୍ତଙ୍କୁ ଇନ୍ଦ୍ରିୟ ଜ୍ଞାନାତୀତ ଭୋଗ୍ୟାତୀତ ସେବ୍ୟ ଜାଣିଲେଣି ସେ ପ୍ରକାର ମୂଢ଼ତା ନେଇ ବିନଷ୍ଟ ହେବା ତା ନହେଲେ ହବ ନା ଜଡ଼ ବିଳାସୀ ବ୍ୟକ୍ତିଗଣ ସର୍ବକ୍ଷଣ ଦୁର୍ବଳ ଚିତ୍ତ ହୋଇ ଯୋଶା ପ୍ରଭୃତି ବିଗ୍ରହକୁ ଆଶ୍ରୟ କରି ନିଜକୁ ଭୋଗୀ ଶର୍ଯ୍ୟାରେ ସ୍ଥାପନ କରନ୍ତି ଅଧକ୍ଷତ ସେବା ବ୍ୟତୀତ ଭୋଗ୍ୟ ଜଗତେ ପ୍ରଲୁବ୍ଧ ହେବାର ବାସନା କେବେ ହେଲେ ଜୀବକୁ ମୁକ୍ତି ପ୍ରଦାନ କରିପାରିବ ନା ତେଣୁ ପୁରୁଣା ଶିଶୁ କହିଲେ ମୁଁ ସେ ଅଧକ୍ଷତଙ୍କର ସେବା କରିବି ବର୍ତ୍ତମାନ ତା ନହେଲେ ମୋର ଗତି ମୋର ଆଉ ନାହିଁ ଇତା କଥା କୁହାଯାଉଛି ସେଥିପାଇଁ ଏତେ କଥା ଆମକୁ ଏଠି କୁହାଯାଉଛି କିମେ ତୟା ନ ଅପକୃତମ ରଜ୍ଜ୍ୱା ବା ସର୍ପଚେତସ ଦ୍ରଷ୍ଟ ସ୍ୱରୂପ ଆବିଦୁଷ ଯୋହଂ ଯଦ ଜିତେ ଯଦ ଅଜିତେନ୍ଦ୍ରିୟ ଏସି ଉପାଖ୍ୟାନରେ ଏ କଥା କୁହାଯାଇଛି କେହି ନିଜ ଭ୍ରାନ୍ତିର ସତ୍ତ୍ୱ ରଜକୁ ଯଦି ସର୍ପଜ୍ଞାନ କରି ଭୟ କରେ ସେଥିରେ ରଜୁର କ'ଣ ଦୋଷ ରଜୁର ଦୋଷ ହେଇଟା ତ ସାପ ବାଗିଆ ଦେଖାଗଲା ଦୌଡ଼ିଟା ତା ଦୋଷ ତା ନା ତୁମର ଦେଖିବାର ଭ୍ରାନ୍ତି ଥିବା ତୁମ ଦୋଷ ୱାଇ ଡୋଣ୍ଟ ୟୁ ଥିଙ୍କ୍ ଅଫ୍ ଦିସ୍ ଥିଙ୍ଗ୍ ଏଇଟା ଭାବିପାରୁନାହିଁ ଦୋଷଟା ଆଉ ତାର ହେ ସେ ଦୋଷ ମୁଁ ତ ସାପ ସାପ ଲୋକ ମୁଁ ସାପ ଲୋକ ମୋର ଦୋଷ ଦୃଷ୍ଟି ଦେଖିପାରେ ଦୋଷ ଯେ ତୋଠେ ଅଛି ତୁ ଯେ ଦୋଷୀ ଇଟି ଜାଣିପାରେ ରଜୁର କୌଣସି ଦୋଷ ଅଛି ରଜୁର କୌଣସି ଦୋଷ ନାହିଁ ସେହିପରି ମୁଁ ଅଜିତେନ୍ଦ୍ରିୟ ତାର ସତ ସ୍ୱୟଂ ଅପରାଧୀ ଉର୍ବଶୀ ମୋର କୌଣସି ଅପକାର କରିନାହିଁ ଇପୁରୁର ବା ଶ୍ରେଷ୍ଠ ସ୍ୱୀକାର କଲା ଉର୍ବଶୀ କି ଅପକାର କରିଛି ମୁଁ ଆକୃଷ୍ଟ ହେବି ତା ସରପତି ତେଣୁ ମୁଁ ଅଜିତେନ୍ଦ୍ରିୟ ମୁଁ ଦୋଷ ଉର୍ବଶୀର କି ଦୋଷ ଅଛି ତୁମେ ଭଗବାନ ଅଧ୍ୟକ୍ଷର ପରମେଶ୍ୱର କୃଷ୍ଣ ମାଧୁର୍ଯ୍ୟ ନୀଳୟ କୃଷ୍ଣଙ୍କ ପ୍ରତି ଆକୃଷ୍ଣ ଈଶ୍ୱର ପ୍ରତି ଆସକ୍ତ ଇଚ୍ଛା ତୁମେ କଥାଟା ଏଇଠି ହେଉଛି ବାସ୍ତବ ବସ୍ତୁର ସନ୍ଧାନ ନ କରି ବସ୍ତୁ ଛାୟାକୁ ଭୋଗ୍ୟ ଜ୍ଞାନ ବଦ୍ଧ ଜୀବର ନିଜ ଭ୍ରାନ୍ତି ପରିଚୟ ନା ନା ଛାୟା ଛାୟା ପ୍ରତି କାହିଁ ଆସକ୍ତ ବାସ୍ତବ ବସ୍ତୁ ପ୍ରତି ଆସକ୍ତ ବସ୍ତୁରେ ଭୋଗ୍ୟଗାନ ରୂପ ବିଚାର ବସ୍ତୁର ସ୍ୱରୂପ ଦର୍ଶନରେ ବ୍ୟାଘାତ କରି ଅବସ୍ତୁକୁ ବସ୍ତୁ ଜ୍ଞାନ କରାଏ ଅବାସ୍ତବ ବସ୍ତୁର ପ୍ରତିତି ଦ୍ୱାରା ଚାଳିତ ହୋଇ ରଜୁରେ ସର୍ପବୃଦ୍ଧି ବା ଭ୍ରାନ୍ତି ଦାତ ରଜୁ କେବେ ହେଲେ ସର୍ପ ଭଳି ଦଂଶନ କରେ ନାହିଁ ତ କିନ୍ତୁ ରଜୁରେ ସର୍ପ ଭ୍ରାନ୍ତି ଯିବାର ଭ୍ରମ ମୋର ଉତ୍ପାଦ ବାସ୍ତବ ବସ୍ତୁ ହିଁ ସର୍ବଦା ସେବ୍ୟ ସେଥିପାଇଁ ଋଷିକେଶଙ୍କର ଇନ୍ଦ୍ରିୟ ସେବା ନିଜ ଚିନ୍ମୟ ଇନ୍ଦ୍ରିୟ ଦ୍ୱାରା କରିବାକୁ ହବ ଋଷିକେଣ ଋଷିକେଶ ସେବନ ଭଗବାନଙ୍କର ଦୋଷ ଅଛି ଏହା କହି ଭଗବାନଙ୍କ ପାଇଁ ଦୋଷ ଆରୋପ କରିବାକୁ ହବ ନା ସେ ଭଗବାନଙ୍କ ପାଇଁ ଦୋଷ ହବ ନିଜର କ୍ଷମତା ଯୋଗୁଁ ଦୈନ୍ୟବ ସେ ନିଜକୁ ସର୍ବକ୍ଷଣ ପ୍ରଣାଳୀ ଶୁଣିଛ ଜାଣିବାକୁ ହବ ତାହେଲେ ହିଁ ପ୍ରଲୁବ୍ଧ ହେବାର ସହିଷ୍ଣୁତା ଉଦବ୍ଧ ଜୀବକୁ ଗ୍ରାସ କରିବ ନା ତା ନ କରିକି ୟା କହିଲେ କି ହବ ସ୍ୱରୂପ ଆସୁଛି ପାଗଳ ହେଲେ ଯିବା କି ହବ ତାର ଦେଖୁ ପରିଣତି ତାକୁ କରିବ କି କରିବ ସେଥିପାଇଁ ଏହି ଶରୀର ପିତା ମାତାଙ୍କ ଠାରୁ ଉତ୍ପନ୍ନ ବୋଲି ଏହା ସେମାନଙ୍କର ସମ୍ପତ୍ତି ଅଥବା ଭାର୍ଯ୍ୟାର ଭୋଗପ୍ରଦ ବୋଲି ତାହାର ସମ୍ପତ୍ତି ଅଥବା ସ୍ୱାମୀର ଅଧୀନ ବୋଲି ତାହାର ସମ୍ପତ୍ତି କିମ୍ବା ଅନ୍ତ୍ୟେଷ୍ଟି କୃତ୍ୟକାଳେ ଅଗ୍ନି ଆହୁତି ଦିଏ ବୋଲି ତାହାର ସମ୍ପତ୍ତି କୁକୁର ଅଥବା ସପୁରୀର ଭକ୍ଷ୍ୟ ବୋଲି ସେମାନଙ୍କର ସମ୍ପତ୍ତି କିମ୍ବା ଜୀବ ଏହି ଶରୀର ଦ୍ୱାରା ସୁବାସୁଭ ଫଳ ଲାଭ କରେ ବୋଲି ଏହି ଶରୀର ଜୀବର ସମ୍ପତ୍ତି ଉପକାରୀ କରି ଦେଖିଲେ ଏହା ବାନ୍ଧବମାନଙ୍କର ସମ୍ପତ୍ତି ନା ନାହିଁ ଏତେ ଲୋକଙ୍କର ସମ୍ପତ୍ତି ମନୁଷ୍ୟମାନେ ଏହିପରି ଅନିଶ୍ଚିତ ତୁଚ୍ଛ ପରିଣାମଶୀଳ ଅସୁଚି ଶରୀରକୁ ଅହୋ ଏହି ରମଣୀର ମୁଖ ଅତୀବ ସୁରପୂର୍ଣ୍ଣ ନାସିକା ଅତି ସୁନ୍ଦର ହାସ୍ୟ ଅତି ମନୋରମ ଇତ୍ୟାଦି କଳ୍ପନା କରି ତତ୍ପ୍ରତି ଆସକ୍ତ ହେଇଛି ନା ଗୁଣଜାତ ଜଗତରେ ଏକ ବ୍ୟକ୍ତିର ସହିତ ଅନ୍ୟର ଯେଉଁ ନିତ୍ୟ ସମ୍ବନ୍ଧ ପରିଦୃଷ୍ଟ ହୋଇ ତାହା ମନ ଧର୍ମ ମାତ୍ର ଆମେ ବାସ୍ତବତା କିଛି ଅଛି। ମାତା ପିତା ସହିତ ପୁତ୍ର ସମ୍ବନ୍ଧ, ପତି ସହିତ ଭାର୍ଯ୍ୟାର୍ଯ୍ୟ ସମ୍ବନ୍ଧ, ଅଗ୍ନି ସହିତ ଦେହ ଦହନର ଯେଉଁ ସମ୍ବନ୍ଧ, କୁକୁର ଶୃଙ୍ଗାଳର ଜଡ଼ ଦେହର ଭୋଜ୍ୟ ସମ୍ବନ୍ଧ ଏବଂ ଧର୍ମାଧର୍ମ ସମ୍ବନ୍ଧ ମାତ୍ର ହିଁ ସୃହୃତ ଓ ଶତ୍ରୁର ମଧ୍ୟରେ ତତ୍କାଳିକ ପ୍ରତୀତି ମାତ୍ର ନା କିଛି ବାସ୍ତବ କଥା ଅଛି। ଗୁଣଜାତ ଜଗତରେ ନିର୍ଭରଶୀଳ ବ୍ୟକ୍ତିଗଣ ଗୁଣମୁଗ୍ଧ ହୋଇ ଏହି ସମସ୍ତ ଅକିଞ୍ଚିତଙ୍କର ଅନିତ୍ୟ ସମ୍ବନ୍ଧରେ ପ୍ରତିଷ୍ଠିତ ହୋଇଛନ୍ତି। ନିତ୍ୟ ସମ୍ବନ୍ଧରେ କାହିଁକି ସର୍ବ ସମ୍ବନ୍ଧ ହେଉଛି ଅନିତ୍ୟ ସମ୍ବନ୍ଧ, ଆତ୍ମା ସମ୍ବନ୍ଧ ହେଉଛି ନିତ୍ୟ ସମ୍ବନ୍ଧ। ସେଇଟା କଥାଟା ଏଇଠି ମହାଗଣ ସୂତ୍ରନାଥ କହୁଛନ୍ତି, ସମସ୍ତେ କହୁଛନ୍ତି। ତମ ମାଂସ ରୁହିର ସ୍ନାୟୁ ମେର ମଜାସ୍ତି ସଙ୍ଗତ ଦିନ ମୂତ୍ର ପୁଏର ମତା କୃମିଣାନ୍ତ୍ୟବନ୍ତରଂ ତନଚିକ। ଯେଉଁମାନେ ତ୍ୱତ୍ ମାଂସ ରୁଧିର ସ୍ନାୟୁ ମେଦ ମଜ୍ଜା ଅସ୍ଥି ପ୍ରଭୃତି ସମଷ୍ଟିରେ ନିର୍ମିତ ନିଷ୍ଠା ମୂତ୍ରରେ ପରିପୂର୍ଣ୍ଣ ଏହି ଦେହରେ ରମଣଶୀଳ ତାଦୃଶ ପୁରୁଷଗଣ କୃମିମାନଙ୍କ ମଧ୍ୟରେ କ'ଣ ପାର୍ଥକ୍ୟ ଅଛି? ବାପା କିଏ ଅଛି? କିଏ ଅଛି ଆପଣ ମହାରାଜ କରୁ କ'ଣ ଅଛି? କିଏ ଅଛି ପାର୍ଥକ୍ୟ? ହଁ ସେ କୃମି ଆଉ ତୁମ ଭିତରେ କେଉଁ ପାର୍ଥକ୍ୟ ଅଛି? ମାନେ ତଥାପି ନୌପସଜ୍ଜିତ ସ୍ତ୍ରୀ ସୁସ୍ତ୍ରୀଣୀ ସୁସ୍ଥାର୍ଥ ବିଷେନ୍ଦ୍ରିୟ ସଂଯୋଗାଣ ମନ କ୍ଷିଭ୍ରତି ନାନ୍ୟତା। ବିବେକୀ ପୁରୁଷ ଏହି ସକଳ ବିଚାର କରି ସ୍ତ୍ରୀ ବା ସ୍ତ୍ରୈଣମାନଙ୍କ ସହିତ କେବେ ସଙ୍ଗ କରିବେ ନା, ଯେହେତୁ ବିଷେନ୍ଦ୍ରିୟ ସଂଯୋଗର ମନ ଚଞ୍ଚଳ ହୁଏ। ଅନ୍ୟଥା ସେପରି କି ମନଟା କାହିଁ ଚଞ୍ଚଳ ହେଇଛି? କିଅ କୃଷ୍ଣ ରହୁଛନ୍ତି ମନରେ ନାଇଁ ଆଜ୍ଞା, କୃଷ୍ଣ ପଢ଼ଉଛନ୍ତି କିଏ କାହିଁ ପଳେଇଲେ? କୃଷ୍ଣ କାହିଁକି ପଳେଇଲେ କିଅ ତମ ମନରୁ? ଆ ଚଞ୍ଚଳ କାହିଁକି ହେଇଛି? ତା କାରଣ ଯାଇଛି ଯୋଗ ହେଇଛି ଏଇ ଅସତ୍ସଙ୍ଗ ଯୋଗେ ମନଟା ଚଞ୍ଚଳ ହେଇଯାଇଛି। କୃଷ୍ଣ ପଡ଼ି ଯାଇକିରି ବହୁତ ସୁନ୍ଦର ପୁରୁଷ ମନରେ ରହିଗଲାଣି, ସ୍ତ୍ରୀ ମନରେ ବା କୋଉ ସ୍ତ୍ରୀ ପୁରୁଷ ମନରେ ଏ ସୁନ୍ଦରୀ ସ୍ତ୍ରୀ ରହିଗଲେ ପାଗଳ ହେଇଗଲୁଣି ବାପା ଛିପାଗଳାନି। ସେଇଠୁ ବିଷୟ ସଂଯୋଗରୁ ମନ ଚଞ୍ଚଳ ହୁଏ, ଅନ୍ୟଥା ହୁଏ ନା। ବିଷୟକୁ ନ ଶୁଣିଲେ ନା ନ ଦେଖିଲେ ଚିତ୍ତ କେବେ କ୍ଷୋଭିତ ହୁଏ ନା। ଅଦେବ ଯେଉଁମାନେ ଇନ୍ଦ୍ରିୟ ସଂଯମ କରିଥାନ୍ତି ସେମାନଙ୍କର ମନ ନିଶ୍ଚଳ ଶାନ୍ତ ଥାଏ। ତେଣୁ ଭଗବାନ କହିଲେ ମନ ଭବ ମଦ ଭକ୍ତ ମଜା ଆଜି ମାନେ ମନରେ ମୋତେ ରଖ, ମୋର ଭକ୍ତ ହୁଅ, ମୋର ସେବାରେ ଯୁକ୍ତ ହୁଅ, ମୋର ଆରାଧନା କର, ମୋତେ ନମସ୍କାର କର, ଶ୍ରୀକୃଷ୍ଣ ସମସ୍ତ କାର୍ଯ୍ୟରେ କେନ୍ଦ୍ର ରହିଲେ ତୁମର କୃଷ୍ଣ, ତେଣୁ କୃଷ୍ଣଙ୍କ କଥା ଶୁଣ, କୃଷ୍ଣଙ୍କର କଥା ଶୁଣ, କୃଷ୍ଣଙ୍କର ସୁନ୍ଦର ଯାହା କୁହାଯାଉଛି ମା ସୂର୍ଯ୍ୟ କେନ୍ଦ୍ର କୃଷ୍ଣ କନ୍ଦର ପକୋଟି ଗମନୀୟ ବିଶେଷ ସୌଭଜନ କୃଷ୍ଣ, ତାଙ୍କ ରୂପଟା ଟିକେ ଦେଖ। ସେଥିପାଇଁ ଯେଉଁ ଦୃଷ୍ଟି ଦରକାର ସେ ଦୃଷ୍ଟି ପାଇବା ପାଇଁ ବ୍ୟାକୁଳ ହୁଅ, ସେ ଦୃଷ୍ଟି ଲାଭ କର, ତାଙ୍କୁ ଦର୍ଶନ କର, ତାହେଲେ ଆଉ ମନ ପାଖ୍ୟ ନାଇଁ ତାହେଲେ ସଂଯୋଗ ମିଳିବ, ତାହେଲେ ଶାନ୍ତି ପାଇବ, ନଚେତ ଶାନ୍ତି ମିଳିବ କେମିତି ମିଳିବ? ନାନା ବିଷୟ ଚିନ୍ତା ବିଷୟ ଭୋଗର ଚିନ୍ତା ଇତର ମନ ଭିତରେ ଭର୍ତ୍ତି ହେଇକି ରହିଛି, ଶାନ୍ତି କେଉଁ ମିଳିବ ବାପା? ହଁ ବିକ୍ଷିପ୍ତ ଚିତ୍ତ ଏଇଠି ହେଉଛି ନା। ତସ୍ମାତ୍ ସଂଗମ କର୍ତ୍ତବ୍ୟ ସ୍ତ୍ରୀ ସ୍ତ୍ରୈଣେଷୁ ଚନ୍ଦ୍ରେ ବିଦୁଷାଂ ଚାପ୍ୟ ବିଶ୍ରଦ୍ଧ ସରବର୍ଗ କି ମାତୃଷ। ଅତେ ସ୍ତ୍ରୀ ବା ସ୍ତ୍ରୈଣ ପୁରୁଷମାନଙ୍କର ସଙ୍ଗ କରିବା ଉଚିତ ନୁହେଁ, ଯେହେତୁ କାମାଦି ସରବର୍ଗ ପଣ୍ଡିତମାନଙ୍କର ମଧ୍ୟ ବିଶ୍ୱାସ ଯୋଗ୍ୟ ନୁହନ୍ତି। ସେତେବେଳେ ମୋ ପରି ଅଜ୍ଞ ବ୍ୟକ୍ତି ସମ୍ବନ୍ଧରେ ବକ୍ତବ୍ୟ କ'ଣ? ଏସବୁ କଥା ପୂର୍ବ ବାଟ, ସେଥିପାଇଁ ତଦ ସଂଗମ ସୃଜ ମତ୍ସ୍ୟ ସଜ୍ଜେତ ବୁଦ୍ଧିମାନ ସନ୍ତ ଏବାସ ଛିନ୍ନନ୍ତି ମନ ବ୍ୟାସଙ୍ଗମ। ଅତେ ବୁଦ୍ଧିମାନ ବ୍ୟକ୍ତି ଦୁସଙ୍ଗ ପରିତ୍ୟାଗ ପୂର୍ବକ ସାଧୁସଙ୍ଗ କରିବେ, ସାଧୁଙ୍କର ଉପଦେଶ ବଚନ ଦ୍ୱାରା ମାନସିକ ବିଶୁଦ୍ଧା ଶକ୍ତି ବିନଷ୍ଟ ହୁଏ। ତା ନହେଲେ ହବ କି? ଭଗବାନ ଉଦ୍ଧବାନଙ୍କ ଜୀବଗଣମାନଙ୍କର ମଙ୍ଗଳ ନିମିତ୍ତ ଉଦ୍ଧବଙ୍କୁ ଏସବୁ କଥା କହିଛନ୍ତି। ଭଗବାନ କୃଷ୍ଣ ଉଦ୍ଧବଙ୍କୁ ଉପାଖ୍ୟାନ କରିଛନ୍ତି। ପୁରୁବାବା ଉର୍ବଶୀର ଭୋଗ କାମନାରେ ତାହାର ସେବକ ହୋଇ ନିତାନ୍ତ ବିପନ୍ନ ହୋଇପଡ଼ିଥିଲେ, ସେଇ ଭୋଗ ଧର୍ମ ପରିହାର କରିବା ଦ୍ୱାରା ତାଙ୍କର ମଙ୍ଗଳ ହେଇଗଲା। ନା ନା, ଏଇଟା ଯଦି ପରିହାର ନ କରିବ ମଙ୍ଗଳ କେମିତି ହବ ତୁମର? ନା ନା, ଏଇଟା ହେଇଗଲେ ତ ମଙ୍ଗଳ ହବ। କଣ ମନ ମନ ଚିଲିକା ଲଡ଼ୁ ଖାଉଛ? ଭୟ ଚିଲିକା ଲଡ଼ୁ ଖାଉଛ? ହଁ, ଚିଲିକା ଲଡ଼ୁଟା ଖାଇଦେଲେ ହିଁ ମନ ଶାନ୍ତ ହେଇଯିବ। ଯୋ ଖାଇବା ବାପା ଓ ପସ୍ତାଏ, ଯୋ ନ ଖାଇବା ଓ ବି ପସ୍ତାଏ। ଚିଲିକା ଲଡ଼ୁ ସାଥି ଯାଏ ବାପା। ନାଇଁ କୋଉ କହୁଛ? ଯୋ ଖାଇବା ପସ୍ତାଏ, ଯୋ ନ ଖାଇବା ଓ ବି ପସ୍ତାଏ। ଚିନ୍ତା କର ନା, ସେତେବେଳେ ପଶ୍ଚାତାପ କଲେ କାନ୍ଦିଲେ ମୁଣ୍ଡ ପିଟିଲେ କି ହବ? ଆଉ କିଛି ଆଉ ଲାଭ ହବ ନା। ସେଇଟା ସେଇ ଭୋଗ ଧର୍ମ ପରିହାର କରିବା ଦ୍ୱାରା ତାଙ୍କର ଯେପରି ମଙ୍ଗଳ ହେଇଥିଲା, ତଦ୍ରୁପ ମଙ୍ଗଳ ବୁଦ୍ଧିମାନ ବ୍ୟକ୍ତି ହିଁ ନିତ୍ୟ ମଙ୍ଗଳପ୍ରଦ ବକ୍ତୃରୂପ ସାଧୁଜନମାନଙ୍କର ସଙ୍ଗ ପ୍ରଭାବରେ ବହୁକାଳ ସଂସାର ପୁଷ୍ଟ ଗୋପ୍ୟ ମନୋଧର୍ମ ରୂପ ଭୋଗଟି ପାଶା ସେ ସାଧୁମାନଙ୍କର ବାକ୍ୟ ପ୍ରଭାବ ଉଚ୍ଛେଦ କରିବା ଆକସ୍ମାତ କରୁଛି। ମାନେ ତା ନହେଲେ ଛେଦ ହବ ନା, ମନୋଧର୍ମ ଅତି ପ୍ରବଳ ହେଇଯାଇଛି, କିଛି କାହାରି କଥା ଭିତରେ ପଶୁନି, କିଛି ଶୁଭା କୃଷ୍ଣ ସେବା ଶକ୍ତି ପ୍ରବଳ ହେଲେ ହିଁ ସାଧୁବାକ୍ୟ ଜୀବକୁ ନିର୍ମସ୍ତର କରେ। ସେତେବେଳେ ସାଧୁ ବାକ୍ୟ ଜୀବନ୍ତା ନିର୍ଦ୍ଦୟ ହେଲେ ସୁଦ୍ଧା ତାହା ସାଗର ଚୁକ୍ତ ନା ସାଗର ଚୁକ୍ତି ଅଜ୍ଞାନ ସମୟ ବିନାଶ କରେ ନା। ନିର୍ଦ୍ଦୟ ଭାବନା ଅତି ମଙ୍ଗଳ କଥା, କଲ୍ୟାଣ ତେଣୁ ଏସବୁ କଥା ମାଗୁଛି। ସାଧୁ ମହାଜନଗଣ ଆମର ଯେ କେଡ଼େଇ ସେମାନେ ସୁହୃତ ଆମର ସେ କେଡ଼େଇ ସୁନ୍ଦର କଥା ଆମର ଆତ୍ମକଲ୍ୟାଣ କୀର୍ତ୍ତନ କରୁଛନ୍ତି ଆମେ ଜାଣି ଆଚରଣ ଯଦି ଆମେ ଗଭୀର ଭାବରେ ଆମେ ଧ୍ୟାନ କରିବା ଆଉ ଜୀବନ ଆଚରଣ ନ କରିବା ଏ କାନରେ ପୁରେଇ କରି କରି ବାହାର କରିଦେବା ଆମେ ବିଚାର ଠିକ ୟା ଭାଇ କେତେ ବିଚାର କି ହବ ଯଦି ସେ ପ୍ରକୃତ ପକ୍ଷେ ଆତ୍ମକଲ୍ୟାଣ ଚାହେଁ, ଆତ୍ମମଙ୍ଗଳ ଚାହେଁ, ତା ନହେଲେ ନ ବୋଲି କେମିତି ଭାବିବ? କେହି ତୁମକୁ ସାହାଯ୍ୟ କରିପାରିବା? ୟୁ ଗୋଟେ ହେଲ୍ପ
ପାଗଳର କଥା, ପାଗଳ ପ୍ରଭାବ ମ୍ୟାଡ୍ ମ୍ୟାନ୍ ଇଜ୍ ଜଷ୍ଟ ସେଇଙ୍ଗ ନନ୍ସେନ୍ସ ନା ନାଇଁ ମ୍ୟାଡ୍ ମ୍ୟାନ୍ ଇଜ୍ ସେଇଙ୍ଗ ନନ୍ସେନ୍ସ କିପରି ହେଲେ କି ହବ? ତେଣୁ ଏଇସବୁ କଥା ଆମ ଆଗରେ ଅଛି। ସାଧୁ ମହାଜନମାନେ କେଡ଼େ କରୁଣା ଆମ କେଡ଼େ କୃପା ଅଛନ୍ତି, କେଡ଼େ ସୁନ୍ଦର କଥା ଆମ ପାଇଁ କରୁଛନ୍ତି। ହଁ, ପ୍ରକୃତରେ ଆମ ଆତ୍ମକଲ୍ୟାଣ ନେଇ ଅଛି, ଆକୁ ଏଇ ଜିନିଷ ଶୁଣିବା ନା, ଏ କାନରେ ପଶି ଏ କାନରେ ବାହାର କରିଦେବା ଆମ କଥା, ଆମେ ଯାହା ଭାବୁଛେ ତାଇ ଠିକ, ଏଇସବୁ କଥା କି ମୂଲ୍ୟ ନା, ଇ କି ଔଦ୍ଧତ୍ୟ, ଇ କି ମୂର୍ଖତା, ଏଠି କାହିଁକି ଆସୁଛ ତାହେଲେ ତୁମେ? ୱାଇ ଆର୍ କମିଂ ହିୟର୍? ୱାଇ ଆର୍ କମିଂ କିଏ ଆସୁଛ? ଏଠି ଛଳନା କରୁଛି, ଢୋଲ କରୁଛ ନା କି? ଆମେ ଯାଉଛ ସତ୍ସଙ୍ଗ କରୁଛୁ, ସାଧୁସଙ୍ଗ କରୁଛ, ସାଧୁ କଥା ଶୁଣୁଛ ନା କି? ସତ୍ସଙ୍ଗ କରୁଛ ତୁମେ, କି ସାଧୁସଙ୍ଗ କରୁଛ ତୁମେ, କିଏ କଥା ଶୁଣୁଛ ତୁମେ? ତମ ଭିତରେ କଥା ପଶୁଛି, କାନରେ ପଶୁଛି, କିଛି ପଶୁନି ତମ ଭିତରେ, ଢଙ୍ଗ କହିବା ପାଇଛ ନା କାହିଁକି ଢଙ୍ଗ ଛାଡ଼ିଦିଅ, ବି ସିରିୟସ୍, ସିରିୟସ୍ ହୁଅ, ଆକ୍ସେପ୍ଟେଡ୍ ସିରିୟସ୍ ରହେ ନାଇଁ ଗୁରୁ ମହାରାଜ ସେସ୍ ରିପିଟେଡ୍ ଆକ୍ସେପ୍ଟେଡ୍ ସିରିୟସ୍, ବି ସିରିୟସ୍, ଦିସ୍ ଇଜ୍ ମାଇ ସିରିୟସ୍ ଷ୍ଟୁଡେଣ୍ଟସ୍, ନଟ୍ ଫର୍ ସେଭରାଲ୍ ଷ୍ଟୁଡେଣ୍ଟସ୍, ଠିକ୍ କଥା ନା, ଏଇଟା ଚଳିବ ନା, ଏଠି ଠିକ୍ କଥା ନା, ଏଠି କୁହାଉଛି ଆତ୍ମଙ୍ଗଳ କଥାଇ କୁହାଉଛି ନା, ଆତ୍ମକଲ୍ୟାଣ କଥାଇ କହୁଛନ୍ତି ସାଧନା, ତାଙ୍କ କ'ଣ ଏଥିରେ କ'ଣ ଅଛି ନା କି କିଛି ଲାଭ ତମେ ଦେବ ତାଙ୍କ ପାଇବ ନାହିଁ, ତୁମେ କୋଉଟା କରିଦେବ ତାଙ୍କୁ, ସେଇ ତ କଥା ନା, ନିଜ କାର୍ଯ୍ୟ ନାହିଁ ତୁମେ ଯାଉ ତାର ଘର, ତାଙ୍କର କିଛି ଆସୁଛନ୍ତି, ସେମାନେ ଆସୁଛନ୍ତି ତାର ଯେ ପାମ ଠ୍ୟାଙ୍କା କୁହ ନା, ତେଣୁ ପାଗଳାମି ତ୍ୟାଗ କର ବାପା, ଏ ମୂର୍ଖାମି ତ୍ୟାଗ କର, ଏ ପାଗଳାମି ତ୍ୟାଗ କର, ସେପ୍ଟେଡ୍ ସିରିୟସ୍ ସାଧୁ ମହାଜନ ଶାସ୍ତ୍ର କଥା ଗମ୍ଭୀରତା ସାହାଯ୍ୟ କର, ତାହା ତୁମ ପ୍ରକୃତରେ ଆତ୍ମ।